ॐ नमो भगवते वासुदेवाय, ॐ नमो भगवते वासुदेवाय। श्री श्री गोविंदाय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महाराणी, श्री श्री राधा कृष्ण चंद्र, श्री श्री लक्ष्मण नृसिंहदेव, श्री श्री सीताराम लक्ष्मण हनुमान सुंगरपाद पद्मनिमर्पण निवेदन करी, श्री गुरुदेव श्री श्रीमद भक्ति सुब्रतानंद स्वामी गुरु महाराज के पाद पद्मनिमर्पण निवेदन करी, ईस्कन प्रतिष्ठा आचार्य श्री श्रीमती एसी भक्ति वेदांत स्वयं प्रभुपाद महाराज पाद पद्मनिमर्पण निवेदन करी, समस्त साधु गुरु वैष्णव तथा उपस्थित वैष्णव सदानंद मातृवृंद अर्पण निवेदन करी। आज आम श्रीमद भागवत दशम स्कंद द्वितीय अध्याय गर्भस्तुति विषय श्रवण करवा। भगवान आसंता काली आविर्भाव हे, से उपलक्षे आम आज गर्भस्तुति करवा। देवता मान सब स्तुति कर तेणु से स्तुति को आम दोहरवा। 5000 वर्ष तले देवता मैंने जो स्तुति करते आज आम से स्तुति करवा भगवान को। तेनालीवत भगवान अच्छा आम सब स्तुति से श्रवण करे। आसंता काली से आविर्भाव हे जन्माष्टमी तिथि। तेणु जोबले भाव भगवान जो आसवे आम आसंता काली कह भगवान आविर्भाव पर लीला जन्मलीला। भगवान जन्म कर्म जमे दिव्यम सबकि दिव्य भगवान भगवान जन्म नाई कि जन्म निजो भी सन वयात्मा भूताना ईश्वर भी सन प्रकृति स्वाम अधिष्ठा संभवामी आत्म माया। भगवान जदि जन्म नाई कि जन्म निणु भगवान जितेबले आम सका कौले जो धर्म ग्लानि हुए अधर्म अभ्युतान हुए भगवान से आसती। तेणु यही भाव घटना होता 5000 वर्ष तले जोबले भूमि भाराक्रांत हो जाता से भूमिदेवी गाभी रूप धारण करी भगवान पाक जाते ब्रह्मा पाक जाते ब्रह्मा सब देवता मान को लेकर क्षीरसिंधु निकट में भगवान पाखे प्रार्थना करते। तेणु भगवान कहले मुझ जीवी वसुदेव गृह से जन्म नेबी आविर्भाव हे वसुदेव गृह साक्षात भगवान पुरुष पर जनिष्यते जन्म ग्रहण करे भगवान। तेणु से जो प्रतिश्रुति देते भगवान से आसी पहुँचले भगवान देवकी गर्भ से देवकी एवं वसुदेव जो विवाह हला विवाह समय रे कंस ये देवकी प्रति स्नेह थिला तार से निजे रथ चालना कर ये स्नेह थिला किंतु जो आकाशवाणी है आरे मूर्ख तू जहाँ बहन करुचु तार अष्टम गर्भ तो हत्या कर स्नेह सब चलीगला जो हत्या करने आगभर हो पड़ा ये सब कथा सब आम शुणा। तेनाली भाव तहार जो छटी पुत्र को सी हत्या करदे कंस हत्या कर शिड़े पिटिकी शिड़े बाड़ी मारिदे सब छ पुत्र। तेणु यही भाव जो सप्तम गर्भ आसिले देवकी गर्भ से स्वयं बलराम अनंतदेव। तेणु अनंतदेव को भगवान आदेश दे जो माया को तुम्हें अनंतदेव को ये हूँ मोर धाम ताकि नहींक्र रोहिणी गर्भ से स्थापन कर। तेणु देवकी गर्भ रूकर रोहिणी गर्भ से स्थापन करागला। तेणु भगवान आसले अष्टम गर्भ रूप से तो जगन्मंगलमच्युतांश समाहित सुरस्वतीन देवी दधार सर्वात्मक आत्मभूत काष्ठा यथानंदकर मनस्थ। जगतर मंगलपी भगवान आसुत अच्युत अच्युत अंश से भगवान आसुतांश भगवान समाहित सुरस्वतीन देवी सुरसुत सुरसुत कहले सुरसेन सुत होती वसुदेव ताकर मनरे आविर्भाव है भगवान प्रथमे एवं वसुदेव देवकी को श्री भगवान को मन को देले प्रदान कले। ये हूँ भगवान आविर्भाव ये हूँ तत्व सामान्य मनुष्य मान जमी जन्म नुंती से भगवान आसती ना मनरे आसिले मनरु देवकी मन को गले मन देवी मनरु देवकी गर्भ को आसिले। ये भाव देवकी गर्भ से भगवान आसी पहुँची गले। ଏ କଥା ଖବର ପାଇଗଲେ ଦେବତାମାନେ 33 କୋଟି ଦେବତା ଅଛନ୍ତି, ଆଉ ମୁନି ଋଷିମାନେ ସମସ୍ତେ ଗନ୍ଧର୍ବ ଚାରଣ ଏଇଭଳି ଯେତେ ସବୁ ଅଛନ୍ତି ସବୁ ଆସି ପହଞ୍ଚିଗଲେ କଂସର ବନ୍ଦୀଶାଳାରେ। କଂସର ବନ୍ଦୀଶାଳା କ'ଣ ଏତେ ବିରାଟ ଅଛି ଯେ ସବୁ ଆସି ରହିଗଲେ? ଏ ଭଗବାନଙ୍କ ଅଚିନ୍ତ୍ୟ ଶକ୍ତିରେ ସବୁ ହେବ। ଦେବତାମାନେ ଏଇଭଳି ଭାବରେ ସୂକ୍ଷ୍ମ ରୂପରେ ଆସିବେ ବା ଯାହା ବି ହଉ ଏଇଭଳି ହେଇକିରି ସବୁ ସ୍ତୁତି କରିଛନ୍ତି। କିଏ କିଏ ସବୁ ଅଛନ୍ତି? ଭ୍ରମା ଭବଷ୍ଟ ତତ୍ରୈତ୍ୟ ମୁନିଭି ନାରଦାଦିଭି ଦେବୈ ସାନୁଚରୈ ସାକଂ ଗୀର୍ଭି ଭୂଷଣ ମୈଡ଼ିୟନ୍। ବ୍ରହ୍ମା ଭବ, ବ୍ରହ୍ମା ଏବଂ ଶିବ ଏମାନଙ୍କୁ ସବୁ ମୁଖ୍ୟ। ଚ ଶବ୍ଦରେ ଅନେକ ଦେବତାମାନେ ସବୁ ଅଛନ୍ତି। ତତ୍ର ଇତ୍ୟ ସେଠିକୁ ଆସିକରି ମୁନିଭି ଅନେକ ମୁନିମାନେ ଆସିଥିଲେ, ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ନାରଦାଦିଭି। ଦେବୈ ଦେବତାମାନେ ମଧ୍ୟ ଅନ୍ୟ ସବୁ ଦେବତାମାନେ ସବୁ ଆସିଥିଲେ, ଇନ୍ଦ୍ର ଆଦି ଦେବତାମାନେ, ଇନ୍ଦ୍ର ଆଉ ଚନ୍ଦ୍ର ବରୁଣ ଆଦି, ଏବଂ ସାନୁଚରେଇ, ଅନୁଚରେଇ କହିଲେ ଗନ୍ଧର୍ବ, ଗନ୍ଧର୍ବ କିନ୍ନର ଏସବୁ ଇତ୍ୟାଦି ସବୁ ରହିଛନ୍ତି। ଗନ୍ଧର୍ବ କିନ୍ନର ଇତ୍ୟାଦି ସବୁ ନେଇକରି ଅନୁଚରମାନଙ୍କ ସହିତ ଆସି ପହଞ୍ଚିଗଲେ, ବିଦ୍ୟାଧର ଇତ୍ୟାଦି ଆସିକରି ଅନୁଚରୀ ସାକଂ ଗିଭି ଭୂଷଣ ମୈଡ଼ିୟନ୍, ସାକଂ କହିଲେ ତାଙ୍କ ସହିତ ଆସିକରି ଗିର୍ଭି ତାଙ୍କର ଦିବ୍ୟ ସ୍ତବ, ଗିର୍ଭି ସ୍ତବ କରୁଛନ୍ତି। ଭୀଷଣ ମୈଡ଼ୟନ୍, ଭୀଷଣ ଭଗବାନ ଗର୍ଭରେ ଅଛନ୍ତି, ଦେଖାଯାଉଛନ୍ତି। ଭୀଷଣ ମେଘ, ମେଘବର୍ଣ୍ଣ ଭଳି ଭଗବାନ, ମେଘବର୍ଣ୍ଣମ ଶୁଭାଙ୍ଗମ ଶାନ୍ତକାରଂ ଭୁଜଗ ଶୟନମ ପଦ୍ମନାଭ ସୁରେଶ ବିଶ୍ୱଧାର ଗଗନ ସଦୃଶଂ ମେଘବର୍ଣ୍ଣମ ଶୁଭାଙ୍ଗମ। ଭଗବାନଙ୍କର ବିଷ୍ଣୁଙ୍କର ରୂପ ଯେଉଁଭଳି ଭାବରେ ମେଘବର୍ଣ୍ଣ, ଭଗବାନ କୃଷ୍ଣ ସେଇ ମେଘବର୍ଣ୍ଣରେ ଆସିଛନ୍ତି। ବୃଷଣମ, ବୃଷଣ ଶବ୍ଦ ବ୍ୟବହାର କରାଯାଏ, ବହୁତ ବୃଷଣ ଶବ୍ଦରେ ବହୁତ ଅର୍ଥ ରହିଛି। ବର୍ଷା ହେଲା ମାନେ ବହୁତ କିଛି ଆସେ ପୃଥିବୀ ପୃଷ୍ଠକୁ, ଖାଲି ଜଳ ଆସେ ତା ନୁହଁ, ବହୁତ କିଛି ଆସେ। ତେଣୁ ଏହିଭଳି ଭାବରେ ମୁନିଭି ଭୀଷଣ ଐଡ଼ୟନ ଭଗବାନଙ୍କୁ ସବୁ ସ୍ତୁତି କରୁଛନ୍ତି। ଏଇଠି ଶ୍ଳୋକରେ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ସ୍ତୁତି ତାଙ୍କର ଇଏରେ, ଯେ ବ୍ରହ୍ମା ହେଉଛନ୍ତି କୃଷକ ଭଳି, ଭୌତିକ ଜଗତର ଲୋକମାନେ ଯେତେବେଳେ ସନ୍ତାପ୍ତ ହୋଇଯାଇଛନ୍ତି ସେତେବେଳେ ସେ ଯାଇକରି ଭଗବାନ ପ୍ରାର୍ଥନା କରିଛନ୍ତି। ତେଣୁ ଭଗବାନ ଦେଖିଲେ କୃଷକ ଯେମିତି ବର୍ଷା ଦେଖିଲେ, ବର୍ଷା ହେଲେ ଯେଉଁଭଳି ଭାବରେ ଆନନ୍ଦିତ ହୁଅନ୍ତି, ବ୍ରହ୍ମା ସେହିଭଳି ଭାବରେ ଆନନ୍ଦିତ ହେଉଛନ୍ତି। ତାପରେ ଭବ, ଭବ ହେଉଛନ୍ତି ମୟୂର, ନୀଳକଣ୍ଠ ମୟୂର ଯେତେବେଳେ ଦେଖେ ମେଘ, ଆକାଶରେ ମେଘ ଦେଖିଲେ ସେ ନୃତ୍ୟ କରେ। ତେଣୁ ସେହିଭଳି ଭାବରେ ଶିବଜୀ ଆନନ୍ଦରେ ଏସବୁ ବର୍ତ୍ତମାନ ଭଗବାନ ଦର୍ଶନ କରି ଏମାନେ ସବୁ ଆନନ୍ଦରେ ଏହିଭଳି ଭାବରେ ସ୍ତୁତି କରିବେ, ବ୍ରହ୍ମା ଭବ। ତାପରେ ଆସିଲେ ତତ୍ରୈତ ମୁନିଭି ନାରଦ, ନାରଦଙ୍କୁ ବର୍ଣ୍ଣନା କରାଯାଇଛି ଚକୋର ଭଳି, ଚକୋର ଏଭଳି ରହିଛି ତାକୁ ଶୋଷ ହେଲେ ମୃତ୍ୟୁବରଣ କଲେ ମଧ୍ୟ ସେ ମୃତ୍ୟୁ ଜଳପାନ କରିବ ନାହିଁ, ଗଙ୍ଗା ନଦୀ ନିକଟରେ ଥାଇକରି ମଧ୍ୟ ସେ ଜଳପାନ କରିବ ନାହିଁ, କେବଳ ବୃଷ୍ଟି ହେଲେ ସେଇଟା, ପୁଣି ସ୍ୱାତି ନକ୍ଷତ୍ରରେ ବୃଷ୍ଟି ହେଲେ ସେ ଜଳପାନ କରିବ, ଆଉ ସବୁ ବୃଷ୍ଟିର ଜଳପାନ କରେ ନାହିଁ ସେ। ଏଇଭଳି ଭାବ ନାରଦ ମୁନି ଚାତକ ଭଳି ଭଗବାନ ସ୍ତୁତି କରୁଛନ୍ତି। ବ୍ରହ୍ମା ଶିବ ନାରଦ ଦେବୈ ଇନ୍ଦ୍ର ଆଦି, ଇନ୍ଦ୍ର ଆଦି କିଭଳି ସ୍ତୁତି କରୁଛନ୍ତି ନା, ଯେ କଂସ ଜରାସନ୍ଧ ଆଦି ଦାବା ନଳ, ଯେମିତି ଜଙ୍ଗଲରେ ନିଆଁ ଲାଗିଲେ ପଶୁମାନେ ବିଶେଷ ଭାବରେ ହାତୀ ଫାତି ଯେଉଁ ରହିଛନ୍ତି ସବୁ ବହୁତ କଷ୍ଟ ପାଆନ୍ତି, ସେହିଭଳି ଭାବରେ କଷ୍ଟ ପାଉଥିଲେ। କିନ୍ତୁ ଆଜି ଭଗବାନଙ୍କୁ ଯେତେବେଳେ ଏଇଭଳି ଭାବରେ ଜଙ୍ଗଲରେ ନିଆଁ ଲାଗିଗଲା ବେଳେ ହାତୀମାନେ ଯେଉଁ କଷ୍ଟ ପାଆନ୍ତି, ଯଦି ତାଙ୍କୁ ମିଳିଯାଏ ଗଙ୍ଗାର ଶୀତଳ ଜଳ ମିଳିଯିବ, ସେଭଳି ଯେମାନେ ଆନନ୍ଦରେ ଆନନ୍ଦ ପ୍ରାପ୍ତ ହେବେ ଆଜି ଦେବ ଇନ୍ଦ୍ର ଆଦି ଦେବତାମାନେ ସେହିଭଳି ଆନନ୍ଦରେ ଭଗବାନ ସ୍ତୁତି କରୁଛନ୍ତି। ଏବଂ ବୃତ୍ତେଇ ମହା ମାତଙ୍ଗ ମହାମତଙ୍ଗ ଇବ ସ ଏଡ଼ୟନ ଏଇଭଳି ଭାବରେ ସ୍ତୁତି କରୁଛନ୍ତି। 15 ସ୍ତୁତି ଅଛି, ଆମେ ଯେତିକି ପଢ଼ିପାରିବା ପଢ଼ିବା, 5-4 ଭିତରେ ଯେତିକି ହେଇପାରିବ। ସେ କହୁଛନ୍ତି ସତ୍ୟ ବ୍ରତଂ ସତ୍ୟ ପରଂ ତ୍ରିସତ୍ୟଂ सत्याश जोनी नीतं च सत्ये सत्याश सत्यामृत सत्यनेत्रं सत्यात्मकं त्वां शरणं प्रपन्ना। ये गोटे श्लोक को यदि ये कराजिबो व्याख्या कराजिबो ताले समय पड़ेजिबो, किंतु आमे संक्षेप रे कहिबा सत्यव्रतं प्रथमे देवता माने जो स्तुति करुछंती आमर श्री श्रीमद राधाकृष्ण गोस्वामी महाराज कहती समस्त मिसिकी एक समय स्तुति करुछंती। एते सबू देवता माने अछंती मुनि माने अछंती समस्तकर से ज्ञान हो जाइछ कौन स्तुति कराजिबो सब लेखा दिया जाइनी एटा समस्त पढ़िबे समस्त सेठी स्तुति भगवान को स्तुति करुछंती एका मनोभाव समस्त आसी जाइछ समस्ते एक संगरे रचना प्रार्थना कर सत्य व्रतं सत्य परं प्रथम कहले सत्य व्रतं भगवान का व्रत हो सत्य भागवत में आरंभ रे से श्लोक को सत्यं परं धीमही परं सत्य ये हूँ से सत्य भगवान का व्रत भगवान व्रत हो सकृदपि प्रपन्नाय तवा स्मृति जाचते अभ्यंग सर्वभूतेभ्यो ददामि एतं व्रतं मनम भगवान का ये व्रत जो विभीषण भगवान को शरण से जाते से समय श्लोकटी से कही वाल्मीकि रामायण श्लोकटी अच्छा ये भगवान का व्रत थे जदि प्रभु आम कहीद प्रभु आम आपण शरण से गलु आमको रक्षा करूँ भगवान रक्षा करेंगे ये हूँ भगवान का व्रत सत्य व्रतं सत्यं परं परम सत्य सी ताद कि सत्य ना सत्यं परं त्रि सत्यं तीन काल से सत्य खाली एवे अच्छा आगु ना भविष्य रही नुह त्रिकाल से सत्य 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 से जोनी ठार् सबकि आसिले से जोनी ठार् सबकि आस जन्मादिश जत सबकि आसता से सत्य सब जहाँ सब आसूसी सब सत्य असत्य कि नुह सब सत्य सत्य से सत्य मृत सत्य नेत्रम ठार् जहाँ सब आस सत्य मृत सत्य नेत्रम ऋत सत्य नेत्रम कहले जो सत्य आनंददायक से तार उत्स भौतिक जगत मध्य बहुत प्रकार दुख कष्ट रही कि सबकि भगवान सेवार निजुक्त करे आनंद रे सत्यात्मक भगवान हो सत्यात्मक से सत्य सहित संपर्कित सबकि सत्य सत्यात्मक तेणु आपण को आम शरण प्रपन्ना आपण को आम शरण गलु ये भाव में बहुत व्याख्या रही प्रभुपाद महाराज बहुत भावार्थ देखते कि आम एत सब पाठ करवा ना खाली श्लोक को कहीकि सारदेवा कथा को तेणु भगवान कहते ये तुम कौच सब मोट जहाँ अच्छे सब सत्य ये भौतिक जगत कौन सत्य ना मिथ्या ना भौतिक जगत मत सत्य तेणु ये श्लोकटी कहले द्वितीय श्लोकटी कहते एकायनसो द्विफलास्तिमूल चतुरस पंच विध षडात्मा सप्तत्व अष्टविटपूर्ण वाख्यो दश छदि द्वि खगो अह्यादि वृक्ष जिंदी भगवान भगवद गीतार पंचदश अध्याय भौतिक जगत को गोटे वृक्ष सहित तुलना करसंदी भाव में ब्रह्मादि देवता माने भौतिक जगत गोटे वृक्ष सहित तुलना करसंदी ये एभली वृक्ष किभली ये वृक्ष जय श्री श्री सीताराम रखुन हनुमान जो श्री श्री गौर निताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्ण चंद्र श्री श्री लक्ष्मी नृसिंहदेव श्री श्री प्रभुपाद श्री गुरुदेव की जय वैचार की जय सम्यक गौर भक्तचंद्र की जय निताय गौतम आनंदे। तेणु ये भौतिक जगत जमी भगवद गीतार भगवान कहले ऊर्ध मूल मद साक मत प्रभ्यम से भाई भाव में देवता माने मुनि ऋषि मैंने भौतिक जगत को गोटे वृक्ष सहित तुलना करोटे वृक्ष भगवान सृष्टि करभली भाव में एक अयन कहले जड़ उपादान जड़ उपादान सब या ଏ କହେ ନା ସବୁ ଦୁଇ ଫଳ, ଏଇ ବୃକ୍ଷରେ ଦୁଇଟି ଫଳ ରହିଛି, କ'ଣ କ'ଣ? ଗୋଟେ ସୁଖ ଆଉ ଗୋଟେ ଦୁଃଖ, ଭୌତିକ ଜଗତରେ ସୁଖ ପରେ ଦୁଃଖ, ଏବଂ ଏଇ ଏଇ ବୃକ୍ଷର ତିନୋଟି ମୂଳ ରହିଛି, କ'ଣ କ'ଣ? ନା ସତ୍ଵ ରଜତମ, ଏ ତ୍ରିଗୁଣରେ ଭଗବାନ ସୃଷ୍ଟି କରିଛନ୍ତି ବୃକ୍ଷକୁ। ଏଥିରେ ରହିଛି ଚାରୋଟି ରସ ରହିଛି, ଚାରୋଟି ରସଟା କ'ଣ କ'ଣ? ନା ଚାରୋଟି ରସ ହେଉଛି ଧର୍ମ ଅର୍ଥ କାମ ମୁଖ୍ୟ, ଚାରୋଟି ରସ ଧର୍ମ ଅର୍ଥ କାମ ମୁଖ୍ୟ। ପଞ୍ଚବିଧ, ପଞ୍ଚବିଧ ହେଉଛି ପାଞ୍ଚଟି ଜ୍ଞାନେନ୍ଦ୍ରିୟ, କ'ଣ କ'ଣ? ନା ଚକ୍ଷୁ, କର୍ଣ୍ଣ, ନାସିକା, ତାପରେ ଜିହ୍ୱା ଏବଂ ତ୍ୱକ୍ ବା ଚର୍ମ, ଏଇ ପଞ୍ଚ ବିଧ। ଷଡ଼ ଆତ୍ମା, ଏଇଠି ଛଅଟା ଆତ୍ମା ରହିଛି, କ'ଣ କ'ଣ? ସିଏ ଛଅଟି ପରିସ୍ଥିତି, ଶୋକ, ମୋହ, ଜରା, ମୃତ୍ୟୁ, କ୍ଷୁଧା ଏବଂ ତୃଷ୍ଣା, ଇଏ ହେଉଛି ଷଡ଼ାତ୍ମା। ଏବଂ ଆର ହେଉଛି ସାତଟି ଆବରଣ ରହିଛି, ସପ୍ତତ୍ୱକ୍, ସାତଟି ଆବରଣ, କ'ଣ କ'ଣ? ନା ତ୍ୱକ୍ ରୁଧିର, ତ୍ୱକ୍ ମାନେ ଚର୍ମ, ରୁଧିର ମାନେ ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଏବଂ ଶୁକ୍ର, ଏଇଭଳି ଭାବରେ ସାତଟି ଆବରଣ ରହିଛି ଏଇ ବୃକ୍ଷର। ଏବଂ ଅଷ୍ଟବିଟପ, ଅଷ୍ଟମ ବିଟପ କହିଲେ ଆଠଟି ଶାଖା, କ'ଣ କ'ଣ ସେ ଶାଖା? ନା ପାଞ୍ଚଟି ସ୍ଥୂଳ ଉପାଦାନ, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ଏବଂ ତିନୋଟି ସୂକ୍ଷ୍ମ ଉପାଦାନ, ମନ, ବୁଦ୍ଧି ଏବଂ ଅହଂକାର, ଇଏ ହେଉଛି ଆଠଟି ବିଟପ ବା ଶାଖା। ଏହି ବୃକ୍ଷରେ ନଅଟି ଛିଦ୍ର ରହିଛି, ନବାକ୍ଷ, କ'ଣ କ'ଣ? ନଅଟି ଛିଦ୍ର, ଏଇ ଯେଉଁ ରହିଛି ଚକ୍ଷୁ, ଚକ୍ଷୁରେ ଛିଦ୍ର ରହିଛି, କର୍ଣ୍ଣରେ ଛିଦ୍ର ରହିଛି, ନାସିକାରେ ଛିଦ୍ର ରହିଛି, କ'ଣ ମୁଖରେ ଛିଦ୍ର ରହିଛି, ଏବଂ ତଳେ ଉପସ୍ଥ ଏବଂ କ'ଣ ପାୟୁ ଏବଂ ଉପସ୍ଥ, ଏଇଭଳି ଭାବେ ନଅଟି ଛିଦ୍ର ରହିଛି, ନଅଟି ଛିଦ୍ର ଥିବା ଇଏ ବୃକ୍ଷ ଏଇଭଳି ଭାବରେ। ଏବଂ ଏଥିରେ ଦୁଇଟି ପକ୍ଷୀ ରହିଛନ୍ତି, ଦୁଇ ଖଗ, ଦୁଇଟି ପକ୍ଷୀ କିଏ କିଏ? ନା ଜୀବାତ୍ମା ଏବଂ ପରମାତ୍ମା, ତେଣୁ ଇଏ ହେଉଛି ଆଦି ବୃକ୍ଷ। ଏ ଭୌତିକ ଜଗତକୁ ଏଇଭଳି ଭାବରେ ଗୋଟେ ବୃକ୍ଷ ସହିତ ତୁଳନା ଭଗବାନ କରିଛନ୍ତି, ଇଏ ମଧ୍ୟ ଦେବତାମାନେ ମଧ୍ୟ କଲେ ଆଦି ବୃକ୍ଷ। ତେଣୁ ଭଗବାନ ଯଦି କହିବେ ଯେ ଏ ଯେଉଁ ବୃକ୍ଷ କଥା କହିଲ, ଏସବୁ କ'ଣ କ'ଣ ଏଇଟା ଇଏ ସବୁ ମନକୁ ହେଇଯାଇଛି ଏ ବୃକ୍ଷ? ନା ନା, ଇଏ ଆପଣଙ୍କ ଠାରୁ ହିଁ ଆସିଛି ଭୌତିକ ଜଗତ। ତେଣୁ ଏ ଶ୍ଳୋକରେ କହିଲେ, ଅଠେଇଶ ଶ୍ଳୋକରେ କହୁଛନ୍ତି, ତ୍ୱମେ କହିବା ସତ ପ୍ରଶ୍ରୁତି ତ୍ୱଂ ସନ୍ନିଧାନଂ ତ୍ୱମନୁଗ୍ରହଶ୍ଚ ତନ୍ମାୟା ସଂବୃତ ଚେତସାସ୍ତ୍ୱଂ ପଶ୍ୟନ୍ତି ନାନା ନ ବିପଶ୍ଚିତୋ ଯେ। ଭୌତିକ ଜଗତ କେତେଜଣ ଯେଉଁମାନେ ଭଗବାନ ଗ୍ରହଣ କରନ୍ତିନି ସେମାନେ ମନକୁ ମନ ହେଇଗଲା, ଏସବୁ ମନକୁ ମନ ହେଇଗଲା, ବାଇ ଚାନ୍ସ ହେଇଗଲା, ବା ଗୋଟେ ଏକ୍ସପ୍ଲୋଜନ୍ ହେଲା, ବିରାଟ କ'ଣ ସ୍ଫୋଟନ ହେଲା, ବିରାଟ ବିସ୍ଫୋରଣ ହେଲା, ଚାରିଦିନ ସୃଷ୍ଟି ହେଇଗଲା, ଏଇଭଳି ଭାବରେ ଅନେକ ଲୋକ ଅନେକ ପ୍ରକାର କଥା କହନ୍ତି, କିନ୍ତୁ ଇଏ ଭୌତିକ ଜଗତ ଆପଣଙ୍କ ଠାରୁ ହିଁ ଆସିଛି ଏ କଥା କହୁଛନ୍ତି। ତ୍ୱମେ ଏବଶ୍ୟ ସତଃ, ଆପଣ ହିଁ ଏଇ ଆହାର ସବୁର ମୂଳ ହେଉଛି ଆପଣ, ତୁମେ ଏକ ଏବଶ୍ୟ ରଥ ପ୍ରସୂତି, ଅଶ୍ୟ ପ୍ରସୂତି କହିଲେ ଆଦି ଉତ୍ସ ହେଉଛନ୍ତି ଆପଣ। ତ୍ୱଂ ସନ୍ନିଧାନମ୍, ଏବଂ ଯେତେବେଳେ ସବୁ ନିଧାନ ନଷ୍ଟ ହୋଇଯିବ ଭୌତିକ ଜଗତ, ସେତେବେଳେ କ'ଣ ହେବ? ନା ତ୍ୱମ ଅନୁଗ୍ରହ, ସେତେବେଳେ ସବୁ ଆପଣଙ୍କ ପାଖରେ ରହିବ, ଏବଂ ଏଇ ଯଦି ଥିବା ସମୟରେ ଆପଣ କୃପା କରୁଛନ୍ତି, ଅନୁଗ୍ରହ କରୁଛନ୍ତି, ପାଳନକର୍ତ୍ତା, ତନ୍ ମାୟା, ଆପଣଙ୍କ ମାୟା ଦ୍ୱାରା ଏସବୁ ଚାଲିଛି ଭୌତିକ ଜଗତ। ସମୃତ ଚେତସ, ଯେଉଁମାନଙ୍କର ବୁଦ୍ଧି ମାୟା ଦ୍ୱାରା ଆଚ୍ଛାଦିତ ସେମାନେ କହନ୍ତି ଏସବୁ ମନକୁ ମନ ହେଇଗଲା ବୋଲି। ତ୍ୱାମ ପଶନ୍ତି ନାନାହାନ ବିପଶ୍ଚିତ, ଯେ ଆପଣଙ୍କୁ ଦେଖିକି ମଧ୍ୟ ସେମାନେ ଦେଖିପାରନ୍ତି ନାହିଁ ଭୌତିକ ଜଗତକୁ। ହେ ଭଗବାନ, ଏଇ ସଂସାର ରୂପକ ଆଦି ବୃକ୍ଷରେ ଆପଣ ହିଁ ଏକମାତ୍ର ଉପାଦାନ କାରଣ, ଆପଣ ହିଁ ତା'ର ଏକମାତ୍ର ପାଳନକର୍ତ୍ତା, ଏବଂ ପ୍ରଳୟ ପରେ ଆପଣଙ୍କ ମଧ୍ୟରେ ସବୁକିଛି ସଂରକ୍ଷଣ ହୁଏ, ଯେଉଁମାନେ ଆପଣଙ୍କ ମାୟା ଦ୍ୱାରା ଅଛନ୍ନ ସେମାନେ ଏଇ ଜଗତର ପଶ୍ଚାତରେ ଯେ ଆପଣ ରହିଛନ୍ତି ତାହା ଦେଖିପାରନ୍ତି ନାହିଁ, କିନ୍ତୁ ତତ୍ତ୍ୱଦ୍ରଷ୍ଟା ଭକ୍ତମାନଙ୍କ ଦୃଷ୍ଟି ସେମାନଙ୍କ ପରି ନୁହେଁ। ସେମାନେ ଜାଣନ୍ତି ଇଏ ଭଗବାନଙ୍କଠାରୁ ଆସିଛି, ମନକୁ ମନେ ଆସି ନାହିଁ। ଏଇଭଳି ଭାବରେ ତାପର ଶ୍ଳୋକରେ କହୁଛନ୍ତି ପ୍ରଭୁ ଆପଣ ଏଇଭଳି ଭାବରେ ଅନେକ ଅବତାର ଗ୍ରହଣ କରୁଛନ୍ତି, ଆପଣ ଏଇ ଗୋଟିଏ ଥର ପାଇଁ ଆସିଲେ ତାହା ନୁହଁ, ଅନେକ ଅବତାର ଆପଣ ଗ୍ରହଣ କରିଛନ୍ତି ପ୍ରଭୁ। କ'ଣ କ'ଣ ବିଭର୍ଷ ରୂପାଣି ଅବବୋଧାତ୍ମା କ୍ଷମାୟ ଲୋକ ସଚରାଚରସ୍ୟ ସତ୍ୱୋପପନ୍ନାନି ସୁଖାବହାନି ସତାମ ଭଦ୍ରାଣି ମୁହୁଖଳାନାମ। ପ୍ରଭୁ ଆପଣ ବିଭର୍ଷୀ ଆପଣ ଗ୍ରହଣ କରନ୍ତି ରୂପାଣି, ଅନେକ ରୂପ ମତ୍ସ୍ୟ କୂର୍ମ ବରାହ ରାମ ନୃସିଂହ ଆଦି ବିଭିନ୍ନ ରୂପ ଆପଣ ଧାରଣ କରନ୍ତି, କେଶବ ଧୃତ ମୀନ ଶରୀରଠୁ ଆରମ୍ଭ କରି ଅନେକ ପ୍ରକାର ଶରୀର ଧାରଣ କେଶବ ଆପଣ। ଅବବୋଧ ଆତ୍ମା, ଅବବୋଧ ଆତ୍ମା କହିଲେ ବିବିଧ ଅବତାର ସତ୍ତ୍ୱେ ଆପଣ ପୂର୍ଣ୍ଣ ଜ୍ଞାନମୟ ଭଗବାନ, ଅବବୋଧ ପୂର୍ଣ୍ଣ ଜ୍ଞାନ ଭଗବାନ ରହିଛନ୍ତି ମା। ତେଣୁ କ୍ଷମାୟ କାହିଁକି ଆସନ୍ତି ନା ଲୋକମାନଙ୍କର ମଙ୍ଗଳ କରିବା ପାଇଁ, କ୍ଷମାୟ ଲୋକସ୍ୟ ଚରାଚରସ୍ୟ ଚର ଏବଂ ଅଚର ସମସ୍ତଙ୍କର ମଙ୍ଗଳ କରନ୍ତି ଆପଣ ପ୍ରଭୁ, ମଙ୍ଗଳମୟ ଭଗବାନ ଆପଣ। ସତ୍ୱୋପପନ୍ନାନି ଏଇସବୁ ଯେଉଁ ଆସୁଛନ୍ତି ସବୁ ଅବତାର ସବୁ ଆସୁଛନ୍ତି ଏମାନେ ସବୁ ଶୁଦ୍ଧ ସତ୍ୱ ସ୍ତରର, ଖାଲି ଭୌତିକ ଜଗତର ସତ୍ୱ ନୁହଁ, ଇଏ ହେଉଛି ଶୁଦ୍ଧ ସତ୍ୱ ସ୍ତରର। ସତ୍ୱପପନ୍ନାନି ସୁଖାବହାନି ଇଏ ହେଉଛି ପୂର୍ଣ୍ଣ ଆନନ୍ଦଭାନ ଏମାନେ ସବୁ। ସତାମ ଭକ୍ତମାନଙ୍କର ସମସ୍ତ ଅଭଦ୍ରାଣୀ ବା ଅମଙ୍ଗଳକୁ ଆପଣ ନଷ୍ଟ କରନ୍ତି, ଖଳାନାମ ଖଳମାନ ଖଳମାନ ହେ ଭଗବାନ ଆପଣ ସର୍ବଦା ପୂର୍ଣ୍ଣ ଜ୍ଞାନମୟ ଏବଂ ସମସ୍ତ ଜୀବମାନଙ୍କର କଲ୍ୟାଣ ସାଧନ ପାଇଁ ଆପଣ ବିବିଧ ଅବତାର ରୂପେ ଆବିର୍ଭୂତ ହୁଅନ୍ତି ଏବଂ ସେମାନେ ସମସ୍ତେ ହିଁ ଜଡ଼ ସୃଷ୍ଟିର ଅତୀତ। ଏହି ସମସ୍ତ ଅବତାର ରୂପେ ଆପଣ ଯେତେବେଳେ ଆବିର୍ଭୂତ ହୁଅନ୍ତି ସେତେବେଳେ ଆପଣ ସାଧୁ ଓ ଭକ୍ତମାନଙ୍କର ଆନନ୍ଦ ବିଧାନ କରନ୍ତି, କିନ୍ତୁ ଅଭକ୍ତମାନଙ୍କ ପାଇଁ ଆପଣ ସଂହାର କର୍ତ୍ତା, ଅଭକ୍ତମାନଙ୍କୁ ସଂହାର କରନ୍ତି କରିକି ମଧ୍ୟ ତାଙ୍କ ମଙ୍ଗଳ ବିଧାନ କରନ୍ତି। ତେଣୁ ଭଗବାନ କହୁଛନ୍ତି ଯେ କିଭଳି ମୁଁ ତାଙ୍କୁ ରକ୍ଷା କରେ ଭକ୍ତମାନଙ୍କୁ, ଏହି ଶ୍ଳୋକରେ କହୁଛନ୍ତି ତୋଇ ଅମ୍ବୁଜାଖ୍ୟା ଅଖିଳ ସତ୍ୱଧାମ୍ନି ସମାଧିନାବେଶିତ ଚେତ ସୈକେ ତତ୍ପାଦ ପୋତେନ ମହତ୍କୃତେନ କୁର୍ବନ୍ତି ଗୋବତ୍ସ ପଦାଙ୍ଗଭବାଧିମ୍। କିଭଳି ଭଗବାନ ତାଙ୍କୁ ରକ୍ଷା କରନ୍ତି, ତୋହି ଅମ୍ବୁଜାଖ୍ୟା ଖିଳ ସତ୍ୱଧାମ୍ନି, ଏତେ ସୁନ୍ଦର ରୂପ ଭଗବାନଙ୍କ ରହିଛି ଅମ୍ବୁଜାକ୍ଷ ପଦ୍ମନୟନ ତାଙ୍କର, ଏଇଥିରୁ ତାଙ୍କର ରୂପକୁ ଜାଣିବା ଆମେ, ଏ ଗୋଟେ ଖାଲି ନମୁନା ତାଙ୍କର ନୟନରୁ ଆମେ ଜାଣିବା ତାଙ୍କ ରୂପ କିଭଳି ରହିଛି। ତୁଇ ଅମ୍ବୁଜାଖ୍ୟା ଅଖିଳ ସତ୍ୱଧାମ୍ନି ଆପଣ ହେଉଛନ୍ତି ଅଖିଳ ସତ୍ୱ ବା ଶୁଦ୍ଧ ସତ୍ୱରେ ଆପଣ ରହିଛନ୍ତି, ଏ ଭୌତିକ ଜଗତ ସତ୍ୱଗୁଣ ଆପଣଙ୍କ ପାଖରେ ନଥାଏ। ସମାଧି ନା ବେଶିତ ଚେତ ସେଇକେ, ଏଇଟାକୁ କିଏ ଦେଖନ୍ତି ନା ସମାଧି, ଏ ଯେଉଁ ଆମର ତିନୋଟି ଅବସ୍ଥା ରହିଛି, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ହେଉଛି ସୁପ୍ତ ଅବସ୍ଥା ବା ନିଦ୍ରିତ ଅବସ୍ଥା, ଗୋଟେ ସ୍ୱପ୍ନ ଅବସ୍ଥା, ଆର ଉର୍ଦ୍ଧ୍ୱରେ ଯେଉଁ ଅବସ୍ଥା ରହିଛି ସେଇଟା ହେଉଛି ତୁରୀୟ ଅବସ୍ଥା ବା ସମାଧି ଅବସ୍ଥା। ସମାଧିରେ ସେମାନେ ଆପଣଙ୍କୁ ଦର୍ଶନ କରନ୍ତି, ସମାଧି ନାହିଁ କ'ଣ ଯେଉଁ କୁହାଯାଗଲା ଯେ ଧ୍ୟାନାବସ୍ଥିତ ତତ୍ ଗତିହୀନ ମନସା ପଶ୍ୟନ୍ତି ଯେଉଁ ଯୋଗିନ, ଧ୍ୟାନରେ ସେମାନେ ଆପଣଙ୍କୁ ଦର୍ଶନ କରନ୍ତି। ତେଣୁ ସମାଧି ନା ବେଶିତ ଚେତ ସେଇକେ ତତ୍ପାଦ ପୋତେନ ମହତ୍କୃତେନ, ମହତ୍ ବ୍ୟକ୍ତିମାନେ ଏଇଭଳି ଭାବରେ ଆପଣଙ୍କ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି, ସେମାନେ ନେଇକରି କୁର୍ବନ୍ତି ଗୋବତ୍ସ ପଦାଙ୍କ ଭବାବ୍ଧିମ, ଏ ଭବସାଗର ଯେଉଁ ରହିଛି ଆମେ ଥଳକୂଳ ପାଇବା ନାହିଁ, ଆର କେଉଁଠି ଆଦି କେଉଁଠି ଅନ୍ତ ପାଇବା ନାହିଁ, ଏତେ ଭୌତିକ ଜଗତ ରହିଛି। ନା 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 କ'ଣ ସେଇଟା ପନ୍ଦର ଥର କହିଲା କୁହାଗଲା ନା ତୋ ନ ଚାଦି ନ ସମ୍ପ୍ରତିଷ୍ଠା, ଆର ଆଦି ନାହିଁ କି ଅନ୍ତ ନାହିଁ, ଏଇଭଳି ଭାବରେ କଥା ରହିଛି ଭୌତିକ ଜଗତ। କିନ୍ତୁ ଯେଉଁମାନେ ଆପଣଙ୍କ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି ତାଙ୍କ ପାଇଁ ଏଇଟା ଗୋବତ୍ସ ପଦ ହେଇଯାଏ, ଗୋବତ୍ସ ଗାଭୀ ଯେତେବେଳେ ଯାଏ ବର୍ଷା ଦିନରେ ଗାଭୀ ଗୋ ବର୍ଷା ଗାଭୀ ନ ବର୍ଷା ଆହୁରି ଛୋଟ ପାଦ ଗାଭୀର ପାଦ ଟିକେ ବଡ଼ ହେଇପାରେ କିନ୍ତୁ ବର୍ଷାର ପାଦ ବା ବାଛୁରୀର ପାଦ କେତେ ଛୋଟ ସେ ଯଦି ଗୋଟେ ଏଇଠି ଯଦି ଆମ ରଘୁନନ୍ଦନ ଧାମ ସାମ୍ନାରେ ଯଦି ଚାଲିଯିବ ବର୍ଷା ଦିନେ ଛୋଟିଆ ଛୋଟିଆ ଗାତ ହେଇକି ପାଣି ଟିକେ ଟିକେ ରହିବ ତାକୁ ପାର ହେଲା ଭଳି କିଆକୁ ଲାଗିବ ଆମେ ପାର ହେଲୁ ବୋଲି ଅନାୟାସରେ ପାର ହେଇଯିବେ ଏଇ ବ୍ୟବସାୟରେ ସେଇଭଳି ଭାବରେ ଭକ୍ତମାନେ ଅନାୟାସରେ ପାର ହେଇଯିବେ କଷ୍ଟ କରିକିରି ଯେଉଁ ସମୁଦ୍ରରେ ଯେଉଁ ରହିଛି ସବୁ ଜାହାଜ ସବୁ ରହିଛି ସେ ଜାହାଜରେ ଗଲାବେଳେ ମଧ୍ୟ ଜଣଙ୍କର ବାନ୍ତି ଆସିବ କାହାର ହାର୍ଟ ଆଟାକ୍ ହେବ କାହାର କ'ଣ ସବୁ ରହିଛି ପ୍ରଭୁପାଦ ମହାରାଜ ଯେତେବେଳେ ଯାଉଥିଲେ ଦୁଇଥର ତାଙ୍କ ହାର୍ଟ ଆଟାକ୍ ହେଇଥିଲା ପ୍ରଶାନ୍ତ ମହାସାଗରରେ ବିଭିନ୍ନ ପ୍ରକାର ଝଡ଼ ସବୁ ଆସେ ଏଇଭଳି ଭାବରେ କଥା ସବୁ ରହିଛି କିନ୍ତୁ ଇଏ ଯେଉଁ ଭବସାଗରର ଉତ୍ତୀର୍ଣ୍ଣ ହେଉଛନ୍ତି ଯେଉଁମାନେ ଭଗବାନ ପାଦ ରୂପକ ପଦ୍ମରେ ପାଦ ରୂପକ ନୌକାରେ ଆଶ୍ରୟ ନେଇଛନ୍ତି ସେମାନେ ଏଠୁ ପାର ହେଇଯିବେ କିଭଳି ଭାବରେ ନା ବର୍ଷପଦ ବର୍ଷକୁ ବର୍ଷ ପୁରାରେ ଯେଉଁ ଗାଢ଼ ହେଲେ ଯେଉଁ ଛୋଟିଆ ଜଳ ହେବ ତାକୁ ଯେମିତି ପାର ହେଇଯାଆନ୍ତି ଭକ୍ତମାନେ ଏଇ ଭବସାଗରକୁ ସେଇଭଳି ଭାବରେ ପାର ହେଇଯାଆନ୍ତି ଗୋବର୍ଷ ପଦାମ ଭବାବଦିନ ଭବସାଗର କିନ୍ତୁ ଏଇଭଳି ଭାବରେ ସେମାନେ ପାର ହେଇଯାଆନ୍ତି ତାଙ୍କୁ ସମୟ ଲାଗେ ନାହିଁ ଜାଣିପାରନ୍ତି ନାହିଁ କେତେବେଳେ ସେ ଭବସାଗର ପାର ହେଇଗଲେଣି ଗୋଟେ ସାଗର ପାର ହେବା ପାଇଁ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ସାଗରରେ ସବୁ ଯାଇଥିଲେ ମାସେ ଉପରେ ଲାଗିଗଲା ଅଗଷ୍ଟରେ ଯାଇଥିଲେ ସେପ୍ଟେମ୍ବରରେ ପହଞ୍ଚିଲେ ମାସେ ଉପରେ ଲାଗିଗଲା କିନ୍ତୁ ଇଏ କେତେବେଳେ ତୁମେ ଭବସାଗର ପାର ହେଇଛି ଜାଣିପାରିବ ନାହିଁ ଭବସାଗର ପାର ହେଇଗଲା ତୁମେ ଆସେ ଭବସାଗର ପାର ହେଇଗଲି ନା ହଁ ଭବସାଗର ପାର ହେଇଗଲେ ଗୋବର୍ଷ ପଦାଙ୍କ ଭାବୁଛି ଭଗବାନ ତ ଏଭଳି ଶକ୍ତି ରହିଛି ପ୍ରଭୁପାଦ ମହାରାଜ ଭାବାର୍ଥରେ ଗୋଟେ କହିଛନ୍ତି ଦଶମ ସ୍କନ୍ଧ 14 ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ସେଇଟାକୁ ଉଦ୍ଧାର କରିଛନ୍ତି ବ୍ରହ୍ମା ମଧ୍ୟ ସେଇଠି ଗୋଟେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଥିଲେ ଯେତେବେଳେ ସେତେବେଳେ ଏଇ ଶ୍ଳୋକଟି କହିଥିଲେ ସମାଶ୍ରିତା ଯେ ପଦ ପଲ୍ଲଭ ପ୍ରଭମ ମହତ୍ ପଦଂ ପୁଣ୍ୟ ଯଶୋ ମୁରାରେ ଭବାମ ବୁଧିର ବତ୍ସ ପଦଂ ପରଂ ପଦଂ 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 ଯଦି ପଦାମ ତେଷାମ ପ୍ରଭୁପାଦ ମହାରାଜ ଅଧିକାଂଶ ତାଙ୍କର ଲେକ୍ଚରରେ ଏଇ ଶ୍ଳୋକଟି କୁହନ୍ତି ଭଗବାନଙ୍କ ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସମାଶ୍ରିତା ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ସମାଶ୍ରିତା ଯେଉଁମାନେ ଠିକ୍ ଭାବରେ ଆଶ୍ରୟ ନେଇଛନ୍ତି ସମ୍ୟକ ରୂପରେ ଆଶ୍ରୟ ନେଇଛନ୍ତି ଭଗବାନ ପାଦ ପଦ୍ମରେ ପଦପଲ୍ଲଭ ପ୍ରବମ ଭଗବାନଙ୍କ ସୁନ୍ଦର ପାଦ ଏ ଗୋଟେ ନୌକା ଭଳି ମହତ୍ ପଦମ ପୁଣ୍ୟ ଯଶ ମୁରାରେ ସେଠି ସବୁ ମହତ୍ ବ୍ୟକ୍ତିମାନେ ଆଶ୍ରୟ ନେଇଛନ୍ତି ସବୁ ପୁଣ୍ୟ ରହିଛି ସବୁ ଯଶ ରହିଛି ସେ ମୁରାରୀଙ୍କର ପାଦ ପଦ୍ମ ଭବାମ ବୁଧି ବତ୍ସପଦମ ଭବସାଗରଟା ବତ୍ସପଦ ହେଇଯିବ ଛୋଟିଆ ଛୋଟିଆ ଇଏଟେ ହେଇଯିବ ଛୋଟିଆ ଜଳ ଗାଡ଼ରେ ଥିବା ଜଳ ଭଳି ହେଇଯିବ ଭବସାଗର ପଦଂ ପଦଂ ଯଦ୍ ବିପଦାମ ନ ତେଷାମ ଯେଉଁମାନେ ଭଗବାନଙ୍କ ପାଦ ପଦ୍ମର ଆଶ୍ରୟ ନେଇନାହାନ୍ତି ତାଙ୍କ ପାଇଁ ପ୍ରତି ପଦରେ ବିପଦ ରହିଛି ବର୍ତ୍ତମାନର ପରିସ୍ଥିତିରେ ସମସ୍ତେ ଜାଣୁଛନ୍ତି କେତେବେଳେ କାହାକୁ ଲାଗିଯିବ କରୁଣା ସବୁ ଭୟ ରହିଛନ୍ତି ପ୍ରତି ପଦରେ ବିପଦ ରହିଛି ତେଣୁ କିନ୍ତୁ ଯେଉଁମାନେ ଭଗବାନଙ୍କ ପାଦ ପଦ୍ମର ଆଶ୍ରୟ ନେଇଛନ୍ତି ତାଙ୍କର କୌଣସି ବିପଦ ନାହିଁ ପ୍ରତି ପଦରେ ବିପଦ ଏଠି ରହିଛି ଭଗବାନ ପାଦ ପଦ୍ମର ଆଶ୍ରୟ ନ ନେଲେ କିନ୍ତୁ ଯେଉଁମାନେ ଭଗବାନ ପାଦ ପଦ୍ମର ଆଶ୍ରୟ ନେଇଛନ୍ତି ତାଙ୍କ ପାଇଁ କୌଣସି ବିପଦ ନାହିଁ ସେମାନେ ସୁରକ୍ଷିତ ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଏଇଭଳି ଭାବରେ ଭଗବାନ ପାଦ ପଦ୍ମକୁ ଆଶ୍ରୟ କରିକି ବହୁତ ସହଜରେ ଏ ଭବସାଗରକୁ ପାର ହେଇଯାଇଛନ୍ତି ପରଶ୍ଳୋକ ସେ କଥା କହୁ ସ୍ୱୟଂ ସମୁତୀର୍ଯ୍ୟ ସୁଦୁସ୍ତରଂ ଦ୍ୟୁମନ୍ ଭବାର୍ଣ୍ଣବଂ ଭୀମ ମଦ ପ୍ରସୌଧା ଭବତ୍ ପଦାମ୍ବୋ ରୁହନାବ ମାତ୍ର ତେ ନିଧାୟ ଯାତା ଯଦନୁଗ୍ରହ ଭବାନ ସଦନୁଗ୍ରହ ଭବାନ ଏ ଯେଉଁ ଭଗବାନ ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ଗୋଟେ ନୌକା ଭଳି ନୌକାରେ ସାଧାରଣତଃ ଯେତେବେଳେ ପାର ହେବେ ଆମେ ଗୋଟେ ବିରାଟ ନଦୀ ବା ସମୁଦ୍ରକୁ ପାର ହେଉଛୁ ନୌକାରେ ଯିବା ନୌକାରେ ଗଲେ ଆମେ ଯେଉଁ ନୌକାରେ ଯିବା ସେ ନୌକାଟା ସେପଟକୁ ରହିବ ନା ଆଉ ଏପଟକୁ ଆସିବ କି ଏପଟକୁ ଆସିବନି ସେଇଠି ରହିଲା କିନ୍ତୁ ଭଗବାନ ଭକ୍ତମାନେ ଯେଉଁ ନୌକା ରୂପକ ଆଶ୍ରୟ ନିଅନ୍ତି, ସେ ନୌକାକୁ ସେପଟକୁ ନିଅନ୍ତିନି, ସେ ଏଇଠି ରଖିକି ପଳେଇ ଯାଆନ୍ତି, ତାଙ୍କର ନୌକାର ଆବଶ୍ୟକତା ନାହିଁ, ଏ ତ ଡେଇଁ ପଡ଼ିବେ ଆଉ କ'ଣ। ଏ କଥା କହୁଛନ୍ତି ଏ ଶ୍ଳୋକରେ, ସ୍ୱୟଂ ସମୁତୀର୍ଯ୍ୟ ସୁଦୁସ୍ତରଂ ଦ୍ୟୁମାନ। ହେ ଦ୍ୟୁମାନ, ଦ୍ୟୁମାନ କହିଲେ ଭଗବାନ ସୂର୍ଯ୍ୟ ପରି ଯିଏ ଅନ୍ଧକାରକୁ ଦୂର କରନ୍ତି, ଉଦୟ ହୁଅନ୍ତି, ଆଲୋକ ଜ୍ୟୋତି ରହିଛି ତାଙ୍କର, ଦ୍ୟୁମାନ ଜ୍ୟୋତି ତାଙ୍କର ପ୍ରଭୁ, ସେହିଭଳି ଭାବରେ ଆପଣଙ୍କର ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ଏ ସୁଦୁସ୍ତରଂ ପାର ନ ହୋଇପାରିବା ଭଳି ସାଗରକୁ ସେମାନେ ସମୁତୀର୍ଯ୍ୟ ସମ୍ୟକ ରୂପରେ ଉତ୍ତୀର୍ଣ୍ଣ ହୋଇଯାଆନ୍ତି, ପାର ହୋଇଯାଆନ୍ତି। ଭବାନ ଏବଂ ଭୀମମ ମଦଭ୍ରଶ ଉର୍ଦ୍ଧା। ଭୀମ ଏ ଭବସାଗର କ'ଣ ଛୋଟିଆ କଥା, ବହୁତ କରାଳ ରହିଛି, ସେ ବହୁତ ଭୟଙ୍କର ସବୁ ରହିଛି, ସେଥିରେ ଜୀବ ସବୁ ରହିଛନ୍ତି, କେତେ କ'ଣ ସବୁ କଥା ରହିଛି, କିନ୍ତୁ ଅଧଭ୍ର ସୌହୃଦା, କିନ୍ତୁ ଆପଣଙ୍କର ଆପଣ ତାଙ୍କର ସୌହୃଦ, ଏବଂ ସେମାନେ ମଧ୍ୟ ଅନ୍ୟମାନଙ୍କ ପ୍ରତି ସୌହୃଦ କରିକିରି କ'ଣ କରନ୍ତି, ଭବ ପଦାମ୍ବରୁହ ନାଭ ମାତ୍ର, ଆପଣଙ୍କ ପାଦ ପଦ୍ମକୁ ନାଭ ରୂପକ ଆଶ୍ରୟ ଗ୍ରହଣ କରିକିରି ପଳେଇ ଯାଆନ୍ତି ସେପଟକୁ, ଆଉ ଏଇଠି ରଖିଦେଇ ଯାଆନ୍ତି, ଆମ ପାଇଁ ରଖିଦେଇ ଯାଆନ୍ତି, ଆମେ ମଧ୍ୟ ସେଇ ପାଦରେ ଆଶ୍ରୟ ନେଇକି ପାର ହେଇଯାଇପାରିବା, ଆମ ପାଇଁ ରଖିଛନ୍ତି ସବୁ ବ୍ୟବସ୍ଥା କରିଛନ୍ତି। ନିଧାୟ ଯାତା ସଦନୁ ଗ୍ରହ ଭଗବାନ, ତେଣୁ ସେମାନେ ଏଇଭଳି ଭାବରେ ଆପଣଙ୍କ ପାଦ ପଦ୍ମ ଆଶ୍ରୟ କରିକି ଭବସାଗରୁ ପାର ହେଇକିରି ସେ ନୌକାକୁ ନେଇ ପଳେଇ ଯାଆନ୍ତି ନାହିଁ। ସେ ନୌକାଟା କ'ଣ ନାହିଁ, ଭଗବାନ କଥା କୀର୍ତ୍ତନ ଶ୍ରବଣ, ଶ୍ରବଣ କୀର୍ତ୍ତନ ଜଳେ କରାଇ ସିଚନ, ଏଇ ଭଗବାନ କଥା ଶ୍ରବଣ ଏବଂ କୀର୍ତ୍ତନ, ଇଏ ହେଉଛି ନୌକା। ସେ ନୌକାକୁ ସେ ଛାଡ଼ିଦେଇ ଯାଇଛନ୍ତି, ଶ୍ରବଣ କୀର୍ତ୍ତନ କଲେ ସେ ଉଦ୍ଧାର ପାଇଗଲେ, ଆମ ପାଇଁ ରଖିଦେଇଗଲେ ଶ୍ରବଣ କୀର୍ତ୍ତନ କରିବା ପାଇଁ, ଯେଉଁ କଥା ରହିଛି ଶାସ୍ତ୍ର ସବୁ ରହିଛନ୍ତି, ଆମେ ସେଇଟାକୁ ଶ୍ରବଣ କରିବା କୀର୍ତ୍ତନ କରିବା, ଏଇଭଳି ଭାବେ ଭବସାଗରୁ ପାର ହୋଇଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତାଧିଅର ଚରଣ ସେବି ଭକ୍ତ ସନେବାସ ଜନ୍ମେ ଜନ୍ମେ ହଁ ଏଇ ବିଳାସ। ଆମେ ସବୁଦିନ ସନ୍ଧ୍ୟା ପାଠ କରୁଛେ, ଭକ୍ତ ସଙ୍ଗେ ବାସ କରିବା, ଭକ୍ତ ସଙ୍ଗେ ବାସ କରିବା ମାନେ ଖାଲି ପାଖରେ ରହିବା ତା ନୁହଁ, ମୁଁ ସକାଳେ କହୁଛୁ ସେ କଥା, ତାଙ୍କଠାରୁ କଥା ଶୁଣିବା, ଭଗବାନ କଥା ଶୁଣିବା, ଆଉ ନହେଲେ କ'ଣ, ଭକ୍ତ ପାଖରେ ରହିକି ଯଦି ସେ ଆଲୋଚନା ଚାଲିଲା, ଆଜି ଏଠି ଏମିତି ହେଲା, ସେଠି ସେମିତି ହେଲା, ଆମେ କଥା ଚାଲିଲା, ସେ କି ଭକ୍ତ, ଆଉ କ'ଣ ଆମେ ଭବସାଗର ପାର ହେବା, ତାଙ୍କ ପାଖରୁ ଭଗବାନ କଥା ଶୁଣିଲେ ଭବସାଗରୁ ପାର ହେବା। ତେଣୁ ଭଗବାନଙ୍କୁ କହୁଛନ୍ତି ବର୍ତ୍ତମାନ ସ୍ତୁତିରେ, କହୁଛନ୍ତି ଭଗବାନ ଯଦି କହିବେ ଯେଉଁମାନେ ଜ୍ଞାନୀମାନେ ସେମାନେ ମୋର ଶରଣ ଯାଉନାହାନ୍ତି, ତାଙ୍କର କ'ଣ ହେବ, ଯେ ନିଆରି ବିନ୍ଦାକ୍ଷ ବିମୁକ୍ତ ମାନିନ ତ୍ୱୟସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ କୃତ୍ରେଣ ପରଂ ପଦଂ ତଥ ପତନ୍ତି ଅଧ ଅନାଦିତ ଦୁଷ୍ମଦଂଗ୍ରହ। ଯେଉଁମାନେ ଭଗବାନ ଜ୍ଞାନୀମାନେ ସେମାନେ ଭାବନ୍ତି ଆମେ ବହୁତ ବଡ଼ ଜ୍ଞାନୀ, ଏମାନେ ସବୁ ମୂର୍ଖ, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। ଯେଉଁମାନେ ମୂଢ଼ମତୀ ମୂର୍ଖ ଯେଉଁମାନେ ସେମାନେ ଗୋବିନ୍ଦଙ୍କର ଭଜନ କରିବେ, ଆମେ ତ ଭଗବାନ ଚିନ୍ତା କରୁଛେ, କ'ଣ ଜ୍ଞାନ ଚିନ୍ତା କରୁଛେ, ବ୍ରହ୍ମଚିନ୍ତନ କରୁଛେ, ଆମେ କାହିଁକି ଭଗବାନ ଭଜନ କରିବା। ଶଙ୍କରାଚାର୍ଯ୍ୟ ଯିଏକି ଆସିଥିଲେ ଶିବଜୀ ସ୍ୱୟଂ, ଶିବଜୀ ଶଙ୍କରାଚାର୍ଯ୍ୟ ଆସିକରି ଏଇ ଯେଉଁ ମାୟାବାଦକୁ ସ୍ଥାପନ କଲେ, କାହିଁକି ନା ବୁଦ୍ଧ ଧର୍ମ ବ୍ୟାପି ଯାଇଥିଲା, ଆମ ବୈଦିକ ଧର୍ମ ଲୋପ ପାଇଯାଇଥିଲା, ତେଣୁ ବୈଦିକ ଧର୍ମକୁ ସ୍ଥାପନ କରିବା ପାଇଁ, ବୁଦ୍ଧ ଧର୍ମକୁ ପରାସ୍ତ କରିବା ପାଇଁ ଶୁକଦେବ ଇଏ ଆମର ଶଙ୍କରାଚାର୍ଯ୍ୟ ମାୟାବାଦର ଆଶ୍ରୟ ନେଲେ, ତେଣୁ ବେଦକୁ ନିନ୍ଦା କଲେ, ଏସବୁ କଥା କହିଲେ, ଏସବୁ କଥା ହେଲା, କିନ୍ତୁ ଅନ୍ତିମରେ କହିଲେ ଜ୍ଞାନ ଚିନ୍ତନ କରିବା ପାଇଁ କହିଥିଲେ, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏସବୁ କହି କହିକିରି ଅନ୍ତିମରେ କହିଲେ, ଯେ ଭଜ ଗୋବିନ୍ଦମ ମୂଢ଼ ମତେ, ତେଣୁ ଗୋବିନ୍ଦଙ୍କର ଭଜନ କର। କିନ୍ତୁ ଏଇଟାକୁ ତାଙ୍କର ଶିଷ୍ୟମାନେ ଭାବିଲେ ଏଇଟା ମୂର୍ଖମାନଙ୍କ ପାଇଁ କୁହାଯାଇଛି, ହେ ପାଦଶାହ ଭଳି ମୂର୍ଖମାନେ ଯେଉଁମାନେ ସେମାନେ ସବୁ ଏ ଭଗବାନ ଭଜନ କରିବେ, ଆଉ ଯେଉଁମାନେ ଜ୍ଞାନୀ ବ୍ୟକ୍ତି ଅଛନ୍ତି ସେମାନେ ସବୁ ଜ୍ଞାନ ଚିନ୍ତନ କରିବେ, ବ୍ରହ୍ମ ଚିନ୍ତନ କରିବେ, ଏଇଭଳି ଭାବରେ ସେମାନେ ଭାବିଲେ। ତେଣୁ ଏଠି କହୁଛନ୍ତି ଜେନି ଅରବିନ୍ଦାକ୍ଷ, ଅନ୍ୟମାନେ କହିଲେ ଯେଉଁମାନେ ଭକ୍ତ ନୁହନ୍ତି, ଜ୍ଞାନୀ ଯୋଗୀ ଅନ୍ୟାନ୍ୟ ସବୁ ରହିଛନ୍ତି, ଅଷ୍ଟାଙ୍ଗ ଯୋଗୀ ବା ବିଭିନ୍ନ ହଟ ଯୋଗୀ, ବିଭିନ୍ନ ପ୍ରକାର ସବୁ କର୍ମୀ, ଏସବୁ ସବୁ ଜେନି ଅରବିନ୍ଦାକ୍ଷ, କେତେ ସୁନ୍ଦର ଭଗବାନଙ୍କ ରୂପ ରହିଛି ଅରବିନ୍ଦାକ୍ଷ, ସୁନ୍ଦର ପଦ୍ମଲୋଚନ ଭଳି ରହିଛି ତାଙ୍କର ରୂପ, ବିମୁକ୍ତ ମହାନି ନ ସେମାନେ ଭାବନ୍ତି ଆମେ ମୁକ୍ତ ହୋଇଗଲୁ ଆଉ କାହିଁକି ଭୋଜନ କରିବୁ, କାହିଁକି ଭଗବାନ କାହିଁକି ଆରାଧନା କରିବୁ, ଆମେ ବ୍ରହ୍ମଚିନ୍ତନ କରିବୁ। ତୋହିଅସ୍ତ ଭାବ ଅଭିଶୁଦ୍ଧ ବୁଦ୍ଧ, ତାଙ୍କର ବୁଦ୍ଧି ଶୁଦ୍ଧ ହୋଇନାହିଁ, ସେଥିପାଇଁ ସେ ଭଗବାନ ଭୋଜନ କରୁନାହାନ୍ତି। ଅସ୍ତ ଭାବ, ତାଙ୍କ ଭାବ ଅସ୍ତ ହୋଇଯାଇଛି, ତେଣୁ ସେମାନେ ଆରୁହେ ପୃଚ୍ଛୀରଣ ପରଂ ପଦଂ, ବହୁତ କଷ୍ଟ ସ୍ୱୀକାର କରନ୍ତି। ତାଙ୍କର ମାର୍ଗ ଆମେ ଜାଣିନେ, ତାଙ୍କ ମାର୍ଗ ସବୁ ବହୁତ ରହିଛି, ବହୁତ କଷ୍ଟ ମାର୍ଗ ରହିଛି। ସେମାନେ କିଛି ଭଲ ଜିନିଷ ଖାଇବେ ନାହିଁ, ବା ଭଲ କଥା କିଛି ନୃତ୍ୟ ଆନନ୍ଦ ଏସବୁ କିଛି କରିବେ ନାହିଁ, ସବୁ ଗମ୍ଭୀର ରହିଥିବେ, ସବୁ ଏଇଭଳି ଭାବରେ ଯେତେ ଶରୀରକୁ କଷ୍ଟ ଦିଆଯିବ ଦେବେ ସେମାନେ। ଏଇଭଳି ଭାବରେ ଜ୍ଞାନୀମାନଙ୍କର ଏଇଭଳି ଭାବରେ ଅବସ୍ଥା ରହିଛି। କିନ୍ତୁ ଆରୁହ୍ୟ କୃଷେଣ, ବହୁତ କଷ୍ଟ ସ୍ୱୀକାର କରିକିରି ଏ ବହୁତ ଭବ ତିନିଗୁଣକୁ ପାର ହୋଇପାରନ୍ତି, ଯଦିଓ ସତ୍ୱରଜତମ ତିନିଗୁଣକୁ ପାର ହୋଇପାରନ୍ତି ବ୍ରହ୍ମଚିନ୍ତନ କରିକିରି, କିନ୍ତୁ ବ୍ରହ୍ମଲୋକକୁ ଗଲେ ମଧ୍ୟ ସେଠି ତାଙ୍କର ପତନ ହୁଏ। କାହିଁକି ନା ଅନାଦୃତ ଦୁଷ୍ମଦ ଅଙ୍ଗ୍ରହ, ଭଗବାନ ପ୍ରଭୁ ଆପଣଙ୍କର ଅଙ୍ଗ୍ରହ ଆପଣଙ୍କ ପାଦପଦ୍ମକୁ ଆଶ୍ରୟ ନେଇନାହାନ୍ତି, ଅନାଦର କରିଦେଲେ, ଆଦର କଲେ ନାହିଁ ଆପଣଙ୍କ ପାଦପଦ୍ମକୁ। ସେଇ ପାଦପଦ୍ମ ସବୁକିଛି ଦେଇପାରିବ, କିନ୍ତୁ ସେ ଆଦର କଲେ ନାହିଁ, ତେଣୁ ସେମାନେ ବହୁତ କଷ୍ଟ ସ୍ୱୀକାର କରିକିରି ଗଲେ ବ୍ରହ୍ମଲୋକକୁ, ପୁଣି ସେଠି ପତନ ହେଲେ। ଭଗବତ ଗୀତାରେ ମଧ୍ୟ ଭଗବାନ କଥା କହିଲେ, ଯେଉଁ ଗୋଟାକ ଯେଉଁମାନେ ଇଏ କରନ୍ତି ସେମାନେ କ୍ଲେଶ ଦିକତର ସ୍ତେସା, ବହୁତ କଷ୍ଟ ସେମାନେ ସ୍ୱୀକାର କରନ୍ତି, ଏଇଭଳି ଭାବରେ ସବୁ କଥା ରହିଛି। ତେଣୁ ଭଗବତ ଗୀତା ପ୍ରଭୁପାଦ ମହାରାଜ କହୁଛନ୍ତି, ବ୍ୟକ୍ତି ବ୍ୟତୀତ କର୍ମୀ, ଜ୍ଞାନୀ, ଯୋଗୀ, ପରାର୍ଥବାଦୀ, ପରୋପକାରୀ, ରାଜନୀତିବିତା, ନିର୍ବିଶେଷବାଦୀ, ଶୂନ୍ୟବାଦୀ ପ୍ରଭୃତି ବହୁ ଅଭକ୍ତ ରହିଛନ୍ତି, ଯେଉଁମାନେ ଭଗବାନ ଶ୍ରୀ ପାଦପଦ୍ମର ଆଶ୍ରୟ ଅବଲମ୍ବନ ନ କରି ସେମାନଙ୍କୁ ନିଜ ମନଗଢ଼ା ମୁକ୍ତି ଲାଭର ଉପାୟ ଉଦ୍ଭାବନ କରନ୍ତି। ସେମାନେ ଯଦିଓ ଭ୍ରାନ୍ତ ଭାବରେ ମନେ କରନ୍ତି ଯେ ସେମାନେ ମୁକ୍ତ ହୋଇଯାଇଛନ୍ତି ଏବଂ ପରମପଦ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ତଥାପି ସେମାନେ ଅଧପତିତ ହୁଅନ୍ତି। ଭଗବତ ଗୀତାରେ ଭଗବାନ ମଧ୍ୟ ସେ ଏକ କଥା କହିଲେ, ଅଶ୍ରଦ୍ଧାନା ପୁରୁଷା ଧର୍ମଶାସ ପରଂ ତପ ଅପ୍ରାପ୍ୟ ମାଂ ନିବର୍ତ୍ତନ୍ତି ମୃତ୍ୟୁ ସଂସାର ବର୍ତ୍ତମାନ। ଭଗବାନଙ୍କ କଥାକୁ ଯଦି ଶ୍ରଦ୍ଧା କଲେ ନାହିଁ, ସେ ଭୌତିକ ଜଗତରେ ଘୁରି ବୁଲୁଥିବେ। ଏବଂ ଭାଗବତମରେ ଦଶମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ମଧ୍ୟ ଗୋଟେ ସ୍ଥିତିରେ ସେ କଥା କହୁଛନ୍ତି, ଶ୍ରେୟ ଶ୍ରୁତିଂ ଭକ୍ତି ମୋଦସ୍ୟତ ବିଭୁ କ୍ରିଶନ୍ତି ଯେ କେବଳ ବୋଧ ଲବ୍ଧ। ଏ ଶ୍ଳୋକଟି ଆସିବ 14 ଅଧ୍ୟାୟରେ ଆସିବ, ଏ ଶ୍ଳୋକଟି ଆମେ ପାଠ କରିବା। ସେମାନେ ଶାସ୍ତ୍ରରେ ଶ୍ରେୟଟା ହେଉଛି ଭକ୍ତି, କିନ୍ତୁ ସେଇଟାକୁ ସେ ତ୍ୟାଗ କରିକିରି ଜ୍ଞାନ ଆଲୋଚନା କରନ୍ତି। ସେମାନେ କେବଳ ଚଷୁ ହିଁ କୁଟନ୍ତି, ଚଷୁ କୁଟିଲେ କ'ଣ ଫଳ ହେବ, ଖାଲି କୁଣ୍ଡା ପ୍ରାପ୍ତ ହେବ, ଆଉ କିଛି ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦେଇଛନ୍ତି, ରାତ୍ରିରେ ପଦ୍ମ ଫୁଲ ଦେଖାଯାଏ ନାହିଁ, କାରଣ ପଦ୍ମ କେବଳ ଦିନରେ ଫୁଟେ। ତେଣୁ ଅରବିନ୍ଦାକ୍ଷ ଶବ୍ଦଟି ଏଠି ବହୁତ ତାତ୍ପର୍ଯ୍ୟପୂର୍ଣ୍ଣ ରହିଛି। ଯେଉଁ ବ୍ୟକ୍ତି ଭଗବାନଙ୍କର କମଳ ନୟନ ବା ତାଙ୍କର ଦିବ୍ୟ ରୂପ ଦ୍ୱାରା ମୋହିତ ହୋଇନାହାନ୍ତି, ସେ ଅନ୍ଧକାରରେ ଆଚ୍ଛନ୍ନ ହୋଇଛନ୍ତି। ତାର ଅବସ୍ଥା ଠିକ୍ ସେହି ବ୍ୟକ୍ତି ପରି ଯିଏ ପଦ୍ମ ଫୁଲ ଦେଖିବାକୁ ପାଇନାହିଁ। ଯେଉଁ ବ୍ୟକ୍ତି ଶ୍ୟାମସୁନ୍ଦରଙ୍କର କମଳ ନୟନ ଏବଂ ଦିବ୍ୟ ରୂପ ଦର୍ଶନ କରିନାହିଁ, ତାହାର ଜୀବନ ବୃଥା। ଏଇଭଳି ଭାବରେ ପ୍ରଭୁ ଭଗବାନ କହୁଛନ୍ତି, ବହୁତ ଅଛନ୍ତି ଯେମିତି ଭକ୍ତିରେ କଲେ ମଧ୍ୟ ତାଙ୍କର ପତନ ହୋଇଯାଇଛି, ଯେମିତି ଭରତ ମହାରାଜ, ଭରତ ମହାରାଜ ପଞ୍ଚମ ସ୍କନ୍ଧରେ ଆସିବ ତାଙ୍କ କଥା, ଇନ୍ଦ୍ରଦୁମ୍ନ ଅଷ୍ଟମ ସ୍କନ୍ଧରେ ତାଙ୍କ କଥା ଆସିଛି, ଚିତ୍ରକୁଦ ଷଷ୍ଠ ସ୍କନ୍ଧରେ ସବୁ ତାଙ୍କ କଥା ସବୁ ଆମେ ଆଲୋଚନା କରିସାରିଛେ। ତାଙ୍କର ସବୁ ଭକ୍ତି ମାର୍ଗରେ ଥିଲେ, କିନ୍ତୁ ପତନ ହୋଇଯାଇଛି। ତାହେଲେ କେମିତି ତୁମେ କହୁଛ ବହୁତ ସହଜରେ ପାର ହୋଇଯିବ ବୋଲି, ତେଣୁ ଏଇ ଶ୍ଲୋକଟି ସେ କହୁଛନ୍ତି, ତଥା ନେ ମାଧବତାବକା କ୍ୱଚିତ୍ ବ୍ରସନ୍ତି ମାର୍ଗା ତ୍ୱୟିବଦ୍ଧ ସୌହୃଦା ତ୍ୱୟି ତ୍ୱୟା ଅଭିଗୁପ୍ତା ବିଚରନ୍ତି ନିର୍ଭୟା ବିନୟକାନିକ ପମୂର୍ଦ୍ଧ ସୁପ୍ରଭୁ। ତଥା ନେ ମାଧବ ତାବକା କ୍ୱଚିତ୍, ହେ ପ୍ରଭୁ, ଯେଉଁମାନେ ଜ୍ଞାନ ମାର୍ଗରେ ଯାଇକି ପତନ ହୋଇଯାଆନ୍ତି କିନ୍ତୁ ଭକ୍ତମାନଙ୍କର ସେଭଳି ହୁଏ ନାହିଁ, ତଥା ନେ ମାଧବ, ମାଧବ ସିଏ ଭଗବାନଙ୍କର ମା ରାଧାରାଣୀଙ୍କର ଧବ ସ୍ୱାମୀ ସିଏ ମାଧବ, ତାବକା କ୍ୱଚିତ୍, ଆପଣ ଭକ୍ତଙ୍କର ସେଭଳି ପତନ ହୁଏ ନାହିଁ ଯେଭଳି ଜ୍ଞାନୀମାନଙ୍କ ପତନ ହୁଏ। ବ୍ରସନ୍ତି ମାର୍ଗାତ୍ ତ୍ୱୈବଦ୍ଧ ଶ୍ରୁଧା, ଯଦିଓ ତାଙ୍କର ପତନ ହେଇଯାଏ ମଝିରେ ମଝିରେ ଦେଖାଯାଏ ପତନ ହେଇଯାଇଥାଏ ବୋଲି, କିନ୍ତୁ ବଦ୍ଧ ସୌହୃଦା ତାଙ୍କ ପ୍ରତି ଆପଣଙ୍କର ସୌହୃଦ ରହିଛି ଏବଂ ସେମାନେ ସିଏ ମଧ୍ୟ ଆପଣଙ୍କ ପ୍ରତି ସୌହୃଦ ରହିଛି ବଦ୍ଧ ଏଇଭଳି ଭାବରେ ଅଙ୍ଗାଙ୍ଗୀ ଭାବ ଜଡ଼ିତ ରହିଛି। ତ୍ୱୟା ଅଭିଗୁପ୍ତା, ଆପଣ ତାଙ୍କୁ ରକ୍ଷା କରିଛନ୍ତି ପ୍ରୋଟେକ୍ସନ୍ ଦେଇଛନ୍ତି, ତେଣୁ ବିଚରନ୍ତି ନିର୍ଭୟା, ତେଣୁ ତାଙ୍କର କୌଣସି ଭୟ ନଥାଏ, ସେମାନେ ନିର୍ଭୟରେ ବିଚରଣ କରନ୍ତି। ବିନୟକାନିକ ପମୁର୍ଦ୍ଧ ସୁପ୍ରଭୁ, ଏମିତିକି ଯେତେ ବିଘ୍ନ ରହିଛି ତା ଉପରେ ମଥା ଉପରେ ପାଦ ଦେଇକି ସେମାନେ ଚାଲନ୍ତି, ଯେମିତି ଧ୍ରୁବ ମହାରାଜ ମୃତ୍ୟୁର ମଥାରେ ପାଦ ଦେଇକି ସେ ଭଗବତ ଧାମକୁ ଗଲେ। ତେଣୁ ଏଇଭଳି ଭାବରେ ଭଗବାନ ଭକ୍ତଙ୍କର ଯଦିଓ ପତନ ହେଇଯାଏ କିନ୍ତୁ ସେମାନେ ଅଧିକ ପ୍ରେମ ଲାଭ କରନ୍ତି। ସେମାନେ ଯେମିତି କୁହାଯାଏ ଭରତ ମହାରାଜ, ଭରତ ମହାରାଜ ଆଗରୁ ଯେତିକି ଭକ୍ତିରେ ଯେତିକି ଆନନ୍ଦ ପ୍ରାପ୍ତ ନଉଥିଲେ, ତାଙ୍କର ଯେତେବେଳେ ପତନ ହେଇଗଲା ତାଠାରୁ 100 ଗୁଣ ବା ଆହୁରି ଅନେକ ଗୁଣ ସେ ଆନନ୍ଦ ପ୍ରାପ୍ତ ହେଲେ, ଏଇଭଳି ଭାବରେ କଥା ସବୁ ରହିଛି। ତେଣୁ ଏଇଠି ଆମେ ଦେଖିବା ଏଇ ଯେଉଁ ଭକ୍ତି ବିଷୟରେ ସବୁ କହିଲେ ଦେବତାମାନେ ଏଇ ଭକ୍ତିକୁ କ'ଣ ଗୁରୁତ୍ୱ ପ୍ରଦାନ କରୁଛନ୍ତି, ତେଣୁ ଏଇ ଶ୍ଳୋକଟି କହୁଛନ୍ତି, ସତ୍ୱଂ ବିଶୁଦ୍ଧଂ ସହତେ ଭବାନ୍ ସ୍ଥିତୌ ଶରୀରିଣାଂ ଶ୍ରେୟ ଉପାୟନଂ ବପୁଃ ବେଦ କ୍ରିୟା ଯୋଗ ତପ ସମାଧି ବି ସବାରଣଂ ଜେନ ଜନ ସମୀହତେ। ସେ କହୁଛନ୍ତି, ପ୍ରଭୁ ହେ ଭଗବାନ, ଏହି ଜଗତକୁ ପାଳନ କରିବା ସମୟରେ ଆପଣ ତ୍ରିଗୁଣାତୀତ ବିଶୁଦ୍ଧ ସତ୍ୟମୟ ଶରୀର ସମନ୍ୱିତ ଅବତାରମାନ ପ୍ରକାଶ କରନ୍ତି। ଏହିପରି ଭାବରେ ଆପଣ ଯେତେବେଳେ ଆବିର୍ଭୂତ ହୁଅନ୍ତି ସେତେବେଳେ ଆପଣ ଜୀବମାନଙ୍କର ବେଦକ୍ରିୟା ଯୋଗ ତପସ୍ୟା ଏବଂ ଆପଣଙ୍କ ଭାବରେ ଆନନ୍ଦମଗ୍ନ ହେବା ସମାଧି ପନ୍ଥା ଶିକ୍ଷାଦାନ କରି ସେମାନଙ୍କର ମଙ୍ଗଳ ସାଧନ କରନ୍ତି। ଏହିପରି ଭାବରେ ବୈଦିକ ବିଧାନ ଅନୁସାରେ ଆପଣ ପୂଜିତ ହୁଅନ୍ତି, ବେଦ ମାର୍ଗ ମାଧ୍ୟମରେ ସେ ପୂଜିତ ହୁଅନ୍ତି, ଭଗବାନ ହିଁ ପୂଜିତ ହୁଅନ୍ତି। ତେଣୁ ଯଦି କୁହାଯିବ ଭଗବାନ ଯେଉଁ ସତ୍ୟ ଗୁଣରେ ବୋଲି କହୁଛ, ସେ କ'ଣ ଭୌତିକ ସତ୍ୟ ନା ନା ପ୍ରଭୁ, ଆପଣ ଶୁଦ୍ଧ ସତ୍ୱ, ସତ୍ୱଙ୍ଗ ଚେଦ ତରିଦଂ ନିଜଂ ଭବେତ୍ ବିଜ୍ଞାନମ ଅଜ୍ଞାନ ବିରାପମାର୍ଦ୍ଧନମ ଗୁଣ ପ୍ରକାଶୈରନ୍ମୀୟତେ ଭବାନ ପ୍ରକାଶ ତେଜସ ତଜେନ ବା ଗୁଣ। ତେଣୁ ହେ ସର୍ବକାରଣର ପରମ କାରଣ ଭଗବାନ, ଆପଣଙ୍କ ଚିନ୍ମୟ ଶରୀର ଯଦି ଗୁଣାତୀତ ନ ହୋଇଥାନ୍ତା ତାହେଲେ କେହି ଜଡ଼ ପଦାର୍ଥ ଏବଂ ଚିନ୍ମୟ ତତ୍ତ୍ୱର ପାର୍ଥକ୍ୟ ହୃଦୟଙ୍ଗମ କରିପାରନ୍ତି ନାହିଁ। ଆପଣଙ୍କ ଚିନ୍ମୟ ପ୍ରକୃତିକୁ ହୃଦୟଙ୍ଗମ କରାଯାଇପାରେ, ଯିଏକି ସମଗ୍ର ଭୂତ ପ୍ରକୃତିକୁ ନିୟନ୍ତ୍ରଣ କରୁଛନ୍ତି, ଆପଣଙ୍କ ଚିନ୍ମୟ ସ୍ୱରୂପ ଉପସ୍ଥିତି ଦ୍ୱାରା ପ୍ରଭାବିତ ନହେଲେ ଆପଣ ଚିନ୍ମୟ ପ୍ରକୃତିକୁ ହୃଦୟଙ୍ଗମ କରିବା ଅତ୍ୟନ୍ତ କଠିନ। ଭଗବାନ ଯେହେତୁ ଚିତ୍ ବସ୍ତୁ ରହିଛନ୍ତି, ତେଣୁ ଆମେ ଏଇ ଚିତ୍ ବସ୍ତୁ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେଉଛେ ଭଗବାନଙ୍କଠାରୁ, ଭଗବାନ କଥା ଶୁଣିକରି ଆମେ ଏଇ ତ୍ରିଗୁଣ ଉର୍ଦ୍ଧକୁ ଯାଉଛେ, ଆଉ ସିଏ ଯଦି ଏଇ ତ୍ରିଗୁଣ ଭିତରେ ଥାଆନ୍ତେ ତାଙ୍କ କଥା ଶୁଣି ଆମେ କେମିତି ତ୍ରିଗୁଣ ଉର୍ଦ୍ଧକୁ ଯିବା, ଆମେ ସେଇ ତ୍ରିଗୁଣ ଭିତରେ ରହିଥାନ୍ତେ। ଏଇଭଳି ଭାବରେ 36 ଶ୍ଳୋକରେ କହୁଛନ୍ତି, ଭଗବାନଙ୍କର ଯେଉଁ ରୂପ ରହିଛି ଯେ ସିଏ କେବଳ ଶୁଦ୍ଧ ସତ୍ତ୍ୱ ତା ନୁହଁ, ତାଙ୍କ ନାମ ମଧ୍ୟ ସେଇଭଳି ଭାବରେ ଏଇ ଶ୍ଳୋକରେ ସେ କହୁଛନ୍ତି, ନାମ ରୂପେ ଗୁଣ ଜନ୍ମ କର୍ମ ଭି ନିରୂପିତବ୍ୟେ ତବତସ୍ୟ ସାକ୍ଷିଣ ମନୋବଚାଭ୍ୟା ମନୁମେୟ ବର୍ତ୍ମନୋ ଦେବକ୍ରିୟାୟଂ ପ୍ରତିଜନ୍ତ୍ୟଥାପି। ଭଗବାନଙ୍କର ନାମ ମଧ୍ୟ ସେଇଭଳି ଭାବରେ ଶୁଦ୍ଧ ସତ୍ତ୍ୱ, ନାମ ଗ୍ରହଣ କଲେ ମଧ୍ୟ ଜଣେ ତ୍ରିଗୁଣକୁ ପାର ହେଇଯିବ। ଏ ଭଗବାନ, ଯେଉଁମାନେ କଳ୍ପନା ଦ୍ୱାରା କେବଳ ଅନୁମାନ କରନ୍ତି ସେମାନେ କେତେବେଳେ ବି ଆପଣଙ୍କର ନାମ ଏବଂ ରୂପ ନିରୂପଣ କରିପାରନ୍ତି ନାହିଁ। ଭକ୍ତି ଦ୍ୱାରା କେବଳ ଆପଣଙ୍କର ନାମ ରୂପ ଏବଂ ଗୁଣ ନିଶ୍ଚିନ୍ତ ଭାବେ ହୃଦୟଙ୍ଗମ କରାଯାଏ। ଭକ୍ତି ମାଧ୍ୟମରେ ନାମ ରୂପ ଗୁଣ ଲୀଳା ସବୁ ଆମେ ଜାଣିବା, ନହେଲେ ଜାଣିପାରିବା ନାହିଁ। ବହୁତ ଆଗରେ ଭାଷା ସବୁ ଦେଇଛନ୍ତି, ଆମେ ଏତେ କହିବା ନାହିଁ, ସମୟ ହେଇଗଲାଣି ଆମର। ତେଣୁ ଯଦି ଭଗବାନ ହେଉଛନ୍ତି ଏହିସବୁ କ'ଣ ଯେଉଁ ଭଗବତ ରିଏଲାଇଜେସନ୍ ବା ଭଗବତ ଅନୁଭୂତି ପ୍ରାପ୍ତ ହେବା ପାଇଁ ଭଗବାନ ସବୁ ବ୍ୟବସ୍ଥା କରନ୍ତି, ସେଇଟା କହୁଛି। ଶୁଣନ୍ ଗୁଣନ୍ ସଂସ୍ମରଣଶ୍ଚ ଚିନ୍ତୟନ୍ ନାମାନି ରୂପାଣି ଚ ମଙ୍ଗଳାନି ତେ କ୍ରିୟାସୁଧସ୍ତ ଚରଣାରବିନ୍ଦୟୋ ରାବିଷ୍ଟ ଚେତା ନ ଭବାୟ କଳ୍ପତେ। ଭଗବାନଙ୍କର ଏ ଶୁଣିବାରୁ ଆରମ୍ଭ ହୁଏ ଭକ୍ତି, ଶୁଣିବାରୁ ଆରମ୍ଭ ଶୁଣନ୍, ଶୁଣିଲେ ଗୁଣନ୍ଗୁଣ ହେବ ବା ସ୍ମରଣ କରିବ। ସଂସ୍ମରଣଶ୍ଚ ଚିନ୍ତୟନ୍ ବା ଚିନ୍ତନ କରିବ, ଗୁଣନ୍ ସଂସ୍ମରଣ ଚିନ୍ତନ୍ ସମ୍ୟକ ରୂପେ ସ୍ମରଣ କରିବ ବା ଚିନ୍ତା କରିବ ନା ଗୁଣଗୁଣ ହେବ ଏଇଭଳି ଭାବ। ନାମାନି ରୂପାଣି ଚ ମଙ୍ଗଳାନି ତେ, ଭଗବାନ ନାମ ରୂପ ଇତ୍ୟାଦି ସବୁ କିଛି ମଙ୍ଗଳ ପ୍ରଦାନ କରିବ ଏବଂ କ୍ରିୟାସୁ ଯତ୍ ଚରଣାରବିନ୍ଦୟୋ ଆବିଷ୍ଟ ଚେତା ନ ଭବାୟ କଳ୍ପତେ। ଯିଏ ଏଇଭଳି ଭାବରେ ଶୁଣୁଛନ୍ତି, ସ୍ମରଣ କରୁଛନ୍ତି, ଗୁଣଗୁଣ ହେଉଛନ୍ତି, ଗୀତା ଗାଉଛନ୍ତି, ଏଇଭଳି ଭାବରେ ଆପଣ ପାଦ ପଦ୍ମ ସହିତ ଯୁକ୍ତ ହୋଇଛନ୍ତି, ସେମାନେ କେବେ ହେଲେ ଆଉ ଭୌତିକ ସ୍ତରରେ ନଥାନ୍ତି, ସେମାନେ ମଧ୍ୟ ଭଗବତ ସାଗରୁ ପାର ହୋଇଯାଆନ୍ତି, ସେମାନେ ମଧ୍ୟ କ'ଣ ମହାତ୍ମାରେ ପରିଣତ ହୋଇଯାଆନ୍ତି। ତେଣୁ ପ୍ରଭୁ ଆପଣ ଶ୍ରୀ ଶ୍ରୀ ସୀତାରାମ ରକମ ହନୁମାନ ଯେଉଁ କି ଆପଣ ଯେଉଁ ପ୍ରଭୁ ଆସିଛନ୍ତି ଭାର ହରଣ କରିବା ପାଇଁ ଆସିଛନ୍ତି, ତେଣୁ ପ୍ରଭୁ ଦିଷ୍ଟିଆ ହରେଶ୍ୟା ଭଗବତ ପଦୋ ଭୁବୋ ଭାରୋପନୀତ ସ୍ତବ ଜନ୍ମନି ସିତୁ ହୋ ଦିଷ୍ଟିଆଙ୍କିତାଙ୍କ ପଦକୈ ସୁଶୋଭନୈ ଦକ୍ଷ୍ୟାମ ଗାଂ ଦ୍ୟାଂ ଚେତବାନୁକମ୍ପିତାମ। ପ୍ରଭୁ ଦିଷ୍ଟିଆ ଆମର ଭାଗ୍ୟ, ଆପଣ ହରେ ଅଶ୍ୟା ଭଗବତ ପଦା ଭୁବୋ, ଆପଣ ଏହି ଭୌତିକ ଜଗତକୁ ଆସିଲେ ଭଗବାନ, ଆପଣଙ୍କ ଆବିର୍ଭାବ ସଙ୍ଗେ ସଙ୍ଗେ ଏଇ ପୃଥିବୀରୁ ଅସୁରମାନଙ୍କ ଭାର ଦୂର ହୋଇଛି। ଆମେ ଶୁଣୁଛେ ନା କେମିତି ଅସୁରମାନଙ୍କୁ ଦୂର କରିବେ, ସକାଳଠୁ ଆରମ୍ଭ ଚାଲିଛି ଅସୁରମାନଙ୍କ ଭାର ସବୁ ଦୂର କରୁଛନ୍ତି, ସେ ହେଉଛି ଆମର ପରମ ସୌଭାଗ୍ୟ ଅଟେ। ଆମେ ଯଥାର୍ଥରେ ଭାଗ୍ୟମାନ ଅଟୁ, କାରଣ ଏହି ପୃଥିବୀରେ ଏବଂ ସ୍ୱର୍ଗଲୋକରେ ଆପଣଙ୍କ ଶଙ୍ଖ ଚକ୍ର ଗଦା ଏବଂ ପଦ୍ମଚିହ୍ନରେ ସୁଶୋଭିତ ଆପଣଙ୍କ ପାଦ ପଦ୍ମ ଦର୍ଶନ କରିପାରିବୁ। ପୃଥିବୀରେ ସ୍ୱର୍ଗଲୋକରେ ସବୁଠି ଭଗବାନଙ୍କର ଲୀଳା ସବୁ ରହିଛି, ବାମନ ଦେବ ରୂପରେ ଭଗବାନ ସ୍ୱର୍ଗରେ ଅଛନ୍ତି, ପୃଥିବୀରେ ସବୁ ଭଗବାନଙ୍କ ଅନେକ ଲୀଳା ସବୁ ରହିଛି, ଭଗବାନଙ୍କର ସବୁ ଚିହ୍ନ ଶଙ୍ଖ ଚକ୍ର ଗଦା ପଦ୍ମ ଭଗବାନ ପାଦ ପଦ୍ମରେ ଆମେ ସବୁ ବିଭିନ୍ନ ପ୍ରକାର ଚିହ୍ନ ସବୁ ରହିଛି, ଏଇଟାକୁ ଆମେ ଦେଖିପାରିବା। ଏଇଭଳି ଭାବରେ ଏଇଟା ଆମର ଭାଗ୍ୟ ଭାଗ୍ୟ। ତେଣୁ ନ ଦେବସ୍ୟେ ସଭବସ୍ୟ କାରଣଂ ବିନା ବିନୋଦଂ ବତ ତର୍କୟେ ତର୍କୟାମହେ ଭବୋ ନିରୋଧ ସ୍ଥିତିରପ୍ୟବିଦ୍ୟା କୃତା ଯତସ୍ତ୍ୱୟା ଭୟାଶ୍ରୟାତ୍ମନି। ଏ ଭଗବାନ, ଆପଣ ସକାମ କର୍ମ ଫଳରେ ଏଇ ଜଡ଼ ଜଗତରେ ଜନ୍ମଗ୍ରହଣ କରିଥିବା ଏକ ସାଧାରଣ ଜୀବ ନୁହନ୍ତି, ତେଣୁ ଏହି ଜଗତରେ ଆପଣଙ୍କ ଆବିର୍ଭାବ ବା ଜନ୍ମ ଆପଣଙ୍କ ଲାଦିନୀ ଶକ୍ତି ଦ୍ୱାରା ସମ୍ପାଦିତ ଲୀଳା ବିଳାସ ଛଡ଼ା ଆଉ କିଛି ନୁହେଁ। ସେହିପରି ଆପଣଙ୍କର ବିଭିନ୍ନ ଅଂଶ ଜୀବମାନଙ୍କର ଜନ୍ମ ମୃତ୍ୟୁ ଦ୍ୱାରା ଇତ୍ୟାଦି ଆପଣଙ୍କ ବହିରଙ୍ଗ ଶକ୍ତି ଦ୍ୱାରା ହିଁ ସମ୍ପାଦିତ ହୋଇଥାଏ। ଭଗବାନଙ୍କ ବହିରଙ୍ଗ ଶକ୍ତିରେ ଆମେ ମୋହିତ ହୋଇକରି ରହିଛେ। ତେଣୁ ଅନ୍ତିମ ଶ୍ଳୋକରେ କହୁଛନ୍ତି, କେବଳ ଭଗବାନଙ୍କର ଲୀଳାକୁ ସବୁ ଗାନ କରୁଛନ୍ତି। ମତ୍ସାଶ୍ୱକଚ୍ଛ ବନୁସିଂହ ପରା ହଂସ ରାଜନ ବିପ୍ର ବିବୁଧେଷୁ କୃତାବତାର ତ୍ୱଂ ପାଶିନସ୍ତ୍ରିଭୁବନଂ ଚ ଯଥାଧୁନେଶ ଭାରଂ ଭୁବୋହର ଯଦୁତ୍ତମ ବନ୍ଦନଂ ତେ। ଏଇଭଳି ଭାବରେ ଭଗବାନଙ୍କର ଲୀଳାକୁ କୀର୍ତ୍ତନ କରୁଛନ୍ତି। କେତେବେଳେ ଭଗବାନ ମତ୍ସ୍ୟ ରୂପରେ ଆସନ୍ତି, କେତେବେଳେ ଅଶ୍ୱ ରୂପରେ ଆସନ୍ତି, ଅଶ୍ୱ ହେଉଛନ୍ତି କ'ଣ ହୈଗ୍ରୀବ, କେତେବେଳେ କଚ୍ଛପ, କେତେବେଳେ ନୃସିଂହ, କେତେବେଳେ ବରାହ, କେତେବେଳେ ହଂସ, କେତେବେଳେ ରାଜା ଭଗବାନ ରାମଚନ୍ଦ୍ର ରାଜାରାମ, କେତେବେଳେ ବିପ୍ର, କେତେବେଳେ ବ୍ରାହ୍ମଣ କୂଳରେ ଆସିଛନ୍ତି ଯେମିତି କିଏ ଆମର ରହିଛନ୍ତି ପରଶୁରାମ, ବିବୁଧେଷୁ କେତେବେଳେ ଦେବଲ କୂଳରେ ଆସୁଛନ୍ତି ବାମନ ଦେବ, ଏଇଭଳି ଭାବେ କୃତାବତାର ଅନେକ ପ୍ରକାର ଅବତାର ଭଗବାନଙ୍କୁ ରହିଛି। ତ୍ୱଂ ପାଶି ଆପଣ ପାଳନ କରନ୍ତି, ତ୍ରିଭୁବନଂ ଯଥା ଅଧୁନେଶ ବର୍ତ୍ତମାନ ଆପଣ ଈଶ ଆପଣ ଆମକୁ ବର୍ତ୍ତମାନ ପାଳନ କରୁଛନ୍ତି, ରକ୍ଷା କରୁଛନ୍ତି। ଭାରଂ ଭୁବହର ଯଦୁତ୍ତମ ବନ୍ଦନଂ ତେ, ଏ ଭୂମିର ଭାରକୁ ଆପଣ ହରଣ କରିବେ ପ୍ରଭୁ, ଯଦୁତ୍ତମ ଯଦୁକୂଳରେ ଆପଣ ଆସୁଛନ୍ତି ଆପଣଙ୍କୁ ଆମେ ବନ୍ଦନା କରୁଛୁ। ଏଇଭଳି ଭାବରେ ସେ ବନ୍ଦନା କରି ମାଆ ଦେବଙ୍କୁ କହିଲେ, ହେ ମାଆ ଦିଷ୍ଟାମ ବେଚେ କୁଠିଗତ ପରମ ପୁମା ଅଂଶେନ ସାକ୍ଷାତ ଭଗବାନ ଭବାୟନ ମହାଭୂ ଭୟଂ ଭୋଜପତେର ମୁମର୍ଷୋ ଗୋପ୍ତା ଯଦୁନା ଗୋବିତା ତବାତ୍ମଜ। ହେ ମା ଦେବକୀ, ଏହି ଆପଣଙ୍କର ଏହା ଆପଣଙ୍କର ଆମର ସୌଭାଗ୍ୟ ଯେ ସାକ୍ଷାତ ପରମପୁରୁଷ ଭଗବାନ ବଳଦେବଙ୍କ ସହ ଆପଣ ଗର୍ଭସ୍ଥ ହୋଇଛନ୍ତି। ତେଣୁ ଭଗବାନଙ୍କ ହାତରେ ନିହତ ହେବାର ଅଭିଳାଷୀ କଂସ ଠାରୁ ଆପଣଙ୍କର କୌଣସି ଭୟ ନାହିଁ। ଆପଣ ନିତ୍ୟ ପୁତ୍ର କୃଷ୍ଣ ସମସ୍ତ ଯଦୁବଂଶର ରକ୍ଷକ ହେବେ। ଏଇଭଳି ଭାବରେ ଆମକୁ ସୌଭାଗ୍ୟ ମିଳିଲା, ଆଜି ଗର୍ଭସ୍ତୁତି କଲେ ଆମେ ଭଗବାନ ସ୍ତ୍ରୀଟା କିଏ ଶୁଣନ୍ତୁ ନଥିଲେ, ଭଗବାନଙ୍କୁ ପ୍ରାର୍ଥନା କରାହେଲା ଆଉ କ'ଣ, ଦେବତାମାନେ ପ୍ରାର୍ଥନା କଲେ ଆମେ ପ୍ରାର୍ଥନା କଲେ, ଆଉ ଯେଉଁମାନେ ଶୁଣିଲେ ଭଲ କଥା, ଏଇଟା ଆମର ବୋନସ। ଆମେ ଭଗବାନଙ୍କୁ ସ୍ତୁତି କରୁଥିଲୁ, ଭଗବାନ ଶୁଣାଉଥିଲୁ, ଏଇ ମାଧ୍ୟମରେ ଦେବତାମାନେ ଯେମିତି ଭଗବାନ ସ୍ତୁତି କରୁଥିଲେ ସେଇ ସ୍ତୁତି ଆମେ ଭଗବାନ ଶୁଣାଉଥିଲୁ, ତାହା ସହିତ ଅନ୍ୟମାନେ ଶୁଣିଲେ, ଆଉ ଫେସବୁକ୍ରେ ରହିଲା ଯିଏ ଶୁଣିଲେ ଭବିଷ୍ୟତରେ ମଧ୍ୟ ଶୁଣିବେ। ଆମ କଥା କିଟି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଗୌତମାନନ୍ଦି। ଭଗବତେ ବାସୁଦେବାୟ ଶ୍ରୀମଦ୍ ଭଗବତ ଗୀତା ଏକାଦଶ ଅଧ୍ୟାୟ ବିଶ୍ୱରୂପ ଦର୍ଶନ ଯୋଗ ଅର୍ଜୁନ ଉବାଚ ପରମଂ ଗୁହ୍ୟଂ ଅଧ୍ୟାତ୍ମ ସଙ୍ଗୀତଂ ଯତୋ ଯୋକ୍ତଂ ବଚସ୍ତେ ମୋହୋୟଂ ବିଗତୋ ମମ ଭୁବାପ୍ୟୋ ହି ଭୂତାନାଂ ଶ୍ରୁତୋ ବିସ୍ତୁରସୋ ମୟା ତତ୍ତ୍ୱ କମଳ ପତ୍ରାଖ୍ୟ ମହାତ୍ମ୍ୟମପି ଚାଭ୍ୟଂ ଯଥାତ ତମାତ୍ମାନଂ ପରମେଶ୍ୱର ଦ୍ରଷ୍ଟୁମିଚ୍ଛାମି ତେ ରୂପଂ ଐଶ୍ୱର୍ଯ୍ୟଂ ପରୁଷୋତ୍ତମ ସଖ୍ୟଂ ମୟା ଦ୍ରଷ୍ଟୁମିତି ପ୍ରଭୁ ଯୋଗେଶ୍ୱର ତ୍ୱମେତଂ ଦର୍ଶୟାତ୍ମାନମଭ୍ୟଂ ବିଭସ୍ତ୍ରୂପାଣି ଶତଶୋତ ସହସ୍ରଶ ନାନାବିଧାନି ଦିବ୍ୟାନି ନାନାବର୍ଣ୍ଣାକୃତାନି ଚ ପଶ୍ୟାଦିତ୍ୟାନ୍ ରୁଦ୍ରାନ୍ ମସୁନୌ ମରୁତୌ ତଥା ଭଉଣି ଅଦୃଷ୍ଟ ପୂର୍ବାଣି ପଶ୍ଚାସ୍ତ୍ରଜାଣି ଭାରତ ମମ ଦେହେ ଗୁଡ଼ାକେ ସଚ୍ଚାନ୍ୟ ଦ୍ରଷ୍ଟୁମିଚ୍ଛସି ନ ତୁମାଂ ସକ୍ୟସେ ଦ୍ରଷ୍ଟୁମ୍ ମନନେବ ସୁଚକ୍ଷୁଷା ପଶ୍ୟାମି ଯୋଗମେଶ୍ୱରମ୍ ଏମୋକ୍ତ୍ୱାଯୋଗେଶ୍ୱର ହରି ଦଶାମାସ ପାର୍ଥାୟ ନୟନମ ଅନେକ ଦିବ୍ୟାଣ ଦିବ୍ୟାନେକାଧିକାୟୁଧମ ମୃନ୍ଧରମ ଦିବ୍ୟଗନ୍ଧାନୁଲେପନ ଯଦୁପଦୌତିଥା ଯଦି ଭାସ ସୁଶାସା ଭାସସ୍ତ ମହାତ୍ମନା ଅନେକଧା ସଦେବଦେବସ୍ୟ ପରେ ପାଣ୍ଡବ ସଦା ସବିସ୍ମୃଷ୍ଟା ହୃଷ୍ଟରୋମା ଧନଞ୍ଜୟ ରମ୍ୟଶ୍ର ସଦେବା କୃତାଞ୍ଜଳି ରଭାସତ ଅର୍ଜୁନ ଉବାଚ ଦେବ ତବ ଦେବ ଦେହେ ସର୍ବାସ୍ତା ଭୂତ ବିଶେଷ ସଂଘା ବ୍ରହ୍ମାଣମିଶମ କମଳାସନସ୍ତମ ଋଷିଶ ସର୍ବାନୁରଭାସ ଦିବ୍ୟାନ୍ ଏକବାହୁଦରବକ୍ରନେତ୍ରମ ପଶ୍ୟାମି ତ୍ୱଂ ସର୍ବତୁନନ୍ତରୂପମ୍ ନାତଂ ନ ମଧ୍ୟଂ ନ ପୁନସ୍ତବାଦିମ୍ ପଶ୍ୟାମି ବିଶ୍ୱେଶ୍ୱର ବିଶ୍ୱରୂପ କିରୀଟିନଂ ଗଦିନଂ ଚକ୍ରିଣଂ ଚ ତେଜୋରାଶି ସର୍ବତୁ ଦୀପ୍ତିମନ୍ତମ୍ ନଳକଦୁତିମପ୍ରମେୟମ୍ ଅକ୍ଷରଂ ପରମ ବେଦିତବ୍ୟମ୍ ତମସ୍ୟ ବିଶ୍ୱାସ ପରମଂ ନିଧାନମ୍ शाश्वत धर्म गुप्ता सनातन स्तम पुरुषो मतो मे दिमद्यंत अनंत वीर्य अनंत बाहु शशि सूर्य नेत्र पश्यामि तं सुभक्तं सोतेजसाविश्वमिदं तपन्तम् इदमन्तरं हि व्याप्तिं च भूतेषु अखिलेषु चात्मना प्रतिमा प्रभाव ुक्तमाशिषेदसङ्गा स्तुभन्ति त्वां सुदिविपुष्कळावे नित्यावश्वबुधेषु साध्या विश्वेषु नौमारुतस्वस्वपाश गन्धर्वजख्यासुरसिद्धसङ्घा विख्यान्ति त्वां विस्मितस्यैव सर्वे वहते बहुवक्त्रनेत्रं महाबाहु बहुबाहुर्पादं बहुदरं बहुदष्टा ृषंगदेतमनेकवर्णं व्यातानन्देतविशालनेत्रं दृष्ट्वा हि त्वां सिद्धान्तधर्मा धृतिं न विन्दामि समं च विष्णु प्राणानि भयानकानि दृष्टैव कालानलसन्निभानि सोनजानेन लभे च शर्म प्रसीद देवेश जगन्निवास स्वस्वपुत्रा सर्वेशैवावनिपालसङ्घे भीष्मद्रोणसूतपुत्रास्तासु सहस्मादैरभिज्योतमुख्ये रमणा विशन्ति केचिनानि च ते मुखा चेद्विलग्नादशनान्तरेषु सन्द्रोशते चूर्णितमोत्तमाङ्गै अम्बाभूपवेगा संरोदमेवाभिमुखाद्रवन्ति तथा दवामीनरलोकवीरा विशन्ति वक्त्राणिभिज्वलन्ति प्रदीप्तं ज्वलनं पतङ्गा विशन्ति नाशाय संरोदवेगा तथैव नाशाय विशन्ति लोका तवापि वक्त्राणि संरोदवेगा यशीघ्रसमाना समन्ता लोकान् समग्रान् वदनैज्वलध्वि तेजोभिरापूर्य जगत्समग्रं भासस्तवोग्रा प्रतपन्ति विष्णु इमे को भवानुग्ररूपो नमस्ते तु देववर प्रसीद विज्ञातमिच्छामि भवन्तमाद्यं न हि प्रजानामि तव प्रवृत्तिं लोककेकृत् प्रवृद्धा लोकान् समार्थय प्रवृद्धा प्रीते भी तांग भविष्य सर्वे जे अवस्थित प्रतिनिकेशु जद्धा तस्मा तो मुतिष्ठा जसोलवस्व जित्वा शत्रुभंक राजं समृद्धम मयाविता निहता पूर्वमेव निमित्त मात्र भव सभ्य साचन विष्णुश जयदथं च वीरां महिमा प्रतिष्ठा तानि ऋषिकेश तव प्रकृत्या जगत्प्रभुस्यादनुराजते च रक्षासि भीतानि दिशो द्रवन्ति सर्वे नमस्यन्ति च सिद्धसङ्घा कस्माच्च तेना नमिरन्महात्मन् गरीयसि ब्रह्मणप्यादिकर्त्रे अनन्तदेवेश जगन्निवास तमाञ्चरं सदशतात्परं जमादिदेवा पुरुषा पुराण तमस्य विश्वास परमं निधान वेत्तासि वेद्यं च परं च धाम त्वया ततं भीष्मनन्दरूप अग्निवरुणशशाङ्क प्रजापति त्वां प्रपितामहश्च नमो नमस्ते दुसहस्रकृत्या पुनश्च भूयोऽपि नमो नमस्ते नमः पुरस्तादतपृष्ठतस्ते नमस्ते तु सर्वत एव सर्व ध्यानमिदमेक्रमास्त्रं समाप्नोषि ततोऽसि सर्व मत्वा वृषभं यदुक्तं हे कृष्ण हे यादव हे सकेति अजानतं महिमानन्दवेदं प्रमादात् प्रणयेन वापि चावसार्धमसत्कृतोऽसि विहारसज्जासनबोधनेषु एकोऽथवाप्योज तत्समख्यं तत्ख्यामये त्वामहम् अप्रमेयं काशी लोकसचराचरस्य तमस्य पूज्यस्य गुरुर्गर्यान् न त्वत्समस्यावधिकोक्तोऽन्या लोकतेऽप्यप्रतिमा प्रभाव प्रणिधाय कायं प्रसादये त्वामहम् अप्रमेयं पीतेव पुत्रा स सखेव सख्यो प्रिया प्रियाया हसि देव सोढुं पूर्वा हृषितोऽस्मि दुष्ट्वा भयेन च प्रव्यथितं मनो मे तदेव मे दर्शय देवरूपा प्रसीद देवेश जगन्निवास गिरिटिनं चक्रं नितां द्रष्टुमहं तथैव तेनैव रूपेण चतुर्भुजेण सहस्रबाहो भव भीष्ममूर्ते जिनेदं रूपं परं दर्शितमात्मयोगात् यज्ञेन दानेन च क्रियाभिन तपो हि उग्रै एवं नृपं सख्यां महं नृलोके धनेन गुरु प्रवीर नाते व्यथामा च विमूढभावा इदम् अमृतम् नृपं दुष्टभान् सिजन्म देवापश्यरूपस्य नित्यं दर्शनकाङ्क्षिणा नाहं वेदे न तपसा न दानि न चेजया शकैवं गुदद्रष्टुं दुष्टभान् सिमां यथा भक्त्या तनुने शक्य अहमेवं विधुर्जुन ज्ञातुं द्रष्टुं च तत्त्वेन प्रवेष्टुं च परं तव मत्कर्म कुरुत्वा मद्भक्तसङ्गवर्जिता निर्वेर सर्वभूतेषु ज समामिति पाण्डवेन समावर्ते सुभोदितासुभामिता योगशास्त्रकृष्ण संवादे नाम एकादशोऽध्याय ॐ नमो भगवते वासुदेवाय ॐ नमो भगवते अहे नीलशयेन रावण मातावरण मोहारदनळिनीव न कोपारदळन् राजचिन्ता कला थयि घोर जलेन चक्र पेशी नक्र नील अपन हरे नील सर बने मृगोनी की पड़ी थी लाकसन केड़े बड़ विपत्ति उधारिल अपन हरे नील सहेल पुरुष वातरे सोनी द्रौपदी Thank you.
ରାତି ଅଧରେ ଖାଇବ ଖାଇବି ନା ରାତିଟା କାଲି ପଳାଇ ଆସ ରାତି ଅଧରେ
ଛୁଆ ସବେ ଖାଇବ ଯଦି ଆସ
ଆରେ
Thank you.
मिळव की नाही लावली
Hey.